শিল গুরুদেব ষষ্ঠ অধ্যায় অন্তিম ভগবান কহিলে যোগিনামি সর্বেশা মদগতিনন্তরাত্মনা শ্রদ্ধাবান বেদিত যোমান স্বামী যুক্ততম মত যোগীমান ভিতরে যেমন ভক্তি মো সহ যুক্ত হয়েছেন সেমান হচ্ছেন শ্রেষ্ঠ যোগী। তেমন বর্তমান সেই ভক্তি বিষয়ে কুহযাব সাত বার ছটি অধ্যায় তেমন প্রথম শ্লোকরে কৌশল মায়া সত্য মনা পার্থ যোগ যুঞ্জন মদাশ্রয় অসংশয় সমগ্র মান যথা জ্ঞানশি তৎ শুণু ভগবান সহিত যেমন আসক্ত হয়েকি এই যোগ আচরণ করবে সেমানে ভগবান পূর্ণ ভাবে অসংশয় তাঁর আর কোণ সন্দেহ রহব না সমগ্র ভাবে ভগবান জাঁপারে তেমন তারপরে শ্লোক কৌশল এই শ্লোকরে বিশ্বনাথ চক্রবর্তী ঠাকুর কৌশল যে আসক্তি ভূমিকা যাইছেন ভক্তির বিভিন্ন স্তর রয়েছে ভক্তির প্রথমে হচ্ছে নিষ্ঠা তারপরে রুচি তারপরে আসক্তি তারপরে ভাব তারপরে প্রেম এইভাবে ভাবে বিভিন্ন স্তর রয়েছে ভক্তির সমস্ত সুন্দর বর্ণনা করা যাইছে তেমন যে আসক্তি স্তরক আসিগলে সে আসা পূর্ব যে অন্য তা তল স্তরের অনেক এই ভগবদ গীতা পাঠ কলে সে ঐশ্বর্য অনুভব করবে ভগবান ঐশ্বর্য কিন্তু যে আসক্ত ভূমিকা আসিগলে সে যেত ভগবদ গীতা পাঠ করবে তাঁর ভগবান মাধুর্য অনুভব হব বিশ্বনাথ চক্রবর্তী ঠাকুর তাঁর ভাষ্যের এটা কৌশল যে যাক তেমন দ্বিতীয় নম্বর শ্লোকের কৌশল জ্ঞান দেহম সবিজ্ঞান বিধম বখ্যান অজ্ঞান ভূয়েন জ্ঞানতম বিশিষ্যতে ভগবান যে জ্ঞান দৌঁ তাঁর বিষয়ে এইটাকে মধ্যে বিজ্ঞান সহ দৌঁ কেমিতি আমি নিজ জীবনের আচরণ করি সেটা অনুভব করে সে জ্ঞানক নিজে অনুভব করে এবং ভগবান যে জ্ঞান বিজ্ঞান প্রদান করছেন যেটা জাঁলে আর কিছু বাকি রহব না জাঁয়া যজ্ঞান তো ভূয়ন জ্ঞান সবু অবশ্যই সত্যি আর কিছু জাঁয়া বাকি রহব না পূর্ণ ভাবে সব ভগবান তাঁর বিষয়ে কহবে তেমন মনুষ্যাণ সহস্রেশ কচিদ যদি শুদ্ধ যদাম শুদ্ধান কচিদ মান ব্যতীত তত্ত্বত এগুলি ভগবান বিষয়ে জাঁয়া বা ভগবান সহ যুক্ত হওয়া খুব কচিত লোক জীবনের এটা চেষ্টা করতে এটা ভগবান বহুত মন দুঃখে অর্জন কৌশল যেমন ভাগবত আরম্ভে সুখদেব গোস্বামী কে হাজার হাজার লোক হাজার হাজার কথা শুণুছেন কিন্তু ভগবান বিষয়ে বা আত্মা বিষয়ে খুব কচিত লোক শুণুছেন সেইভাবে ভাবে ভগবান এই শ্লোকরে কৌশল হাজার হাজার লোক মানে প্রকৃতির পশুভাবে জীবনযাপন করছেন তেমন যে কতজন জীবনের সিদ্ধি লাভ করার চেষ্টা করছেন তাঁর ভিতরে যে হাজার হাজার সিদ্ধ মানুষ ভিতরে কচিত লোক ভগবান তত্ত্বরে জাঁতি তেমন ভগবান তত্ত্বরে জাঁয়া কত দুর্লভ এটি আমি জাঁয়া তেমন ভগবান তাঁর জ্ঞান বিষয়ে কৌশল ভূমি রাপো নল বায়ু খং মন বুদ্ধি রেবচ অহংকার ইত্যে ভিন্ন প্রকৃতির অষ্টধা এই ভূত প্রকৃতি বা ভৌতিক জগতের যে সব রয়েছে এই আঠটি তত্ত্ব রয়েছে গোটি পরে গোটি স্থূলর সূক্ষ্ম বিষয়ে ভগবান কহিলেন ভূমি তাপরে তাঠার সূক্ষ্ম হচ্ছে জল তাঠার সূক্ষ্ম হচ্ছে ভূমি জল ভূমি আপ নল বায়ু অনল কহিলেন অগ্নি তাপরে বায়ু তাপরে আকাশ এই পঞ্চ মহাভূত ଏବଂ ଆହୁରି ସୂକ୍ଷ୍ମ ହେଉଛି ମନ, ବୁଦ୍ଧି ଏବଂ ଅହଙ୍କାର। ଏ ଆଠଟି ହେଉଛି ଭଗବାନଙ୍କର ନିମ୍ନତର ଶକ୍ତି ବା ବହିରଙ୍ଗା ଶକ୍ତି। କିନ୍ତୁ ଅପରିୟମିତସ୍ତନ୍ୟା ପ୍ରକୃତି ବିଧିମ ପରାମ ଶିବ ଭୂତା ମହାବାହ ଜାୟଦଂ ଧାର୍ଯ୍ୟତ ଜଗତ। ଏଇ ଯେଉଁ ଅପରାଶକ୍ତିର ଊର୍ଦ୍ଧ୍ୱରେ ଆଉ ଗୋଟେ ଶକ୍ତି ରହିଛି ଭଗବାନଙ୍କର, ସେ ହେଉଛନ୍ତି ପରାଶକ୍ତି, ସେ ହେଉଛନ୍ତି ଆମେ ଜୀବ ଭୂତା। ଆମେ ଜୀବମାନେ ଭଗବାନଙ୍କର ଉନ୍ନତତର ଶକ୍ତି ବା ପରାଶକ୍ତି। ପରାଶକ୍ତି ଥିବାରୁ ଏ ନିଚତର ଶକ୍ତିକୁ ସେ ନିଜର ଜୟଦଂ ଧାର୍ଯ୍ୟତ ଜଗତ। ସେ ଏସବୁ ଯେତେ ଡେଭଲପମେଣ୍ଟ ସବୁ ହେଉଛି ସେସବୁ ହେଉଛି କେମିତି ନା ଜଣେ ଜୀବ ଏଠି ଥିବାରୁ। ଏଠି ଯଦି ଲୋକମାନେ ନ ଆସିଥାନ୍ତେ ତାହେଲେ କିଭଳି ରହିଥାନ୍ତେ ଏ ସ୍ଥାନ। ତେଣୁ ଏହିଭଳି ଭାବରେ ଜୀବମାନେ ଉନ୍ନତତର ଶକ୍ତି ଭଗବାନଙ୍କର, ସେମାନେ ଏଇ ଯେଉଁ ନିମ୍ନତର ଶକ୍ତିକୁ ବ୍ୟବହାର କରିକି ତାକୁ ଡେଭଲପ୍ କରୁଛନ୍ତି ବା ତାକୁ ଉପଯୋଗ କରୁଛନ୍ତି। ତେଣୁ ଏତଦ୍ ଜନନୀ ଭୂତାନି ସର୍ବାଣି ଉପଧାରେ ଅହଂ କୃଷ୍ଣ ସେ ଜଗତ ପ୍ରଭବ ପ୍ରଳୟସ୍ତଥା। ତେଣୁ ଏସବୁ ଯାଇ ରହିଲେ ଭୂତାନି ଏସବୁ ଏଇଭଳି ଭାବରେ ଜାଣ, ଏସବୁ ଭଗବାନଙ୍କର ଶକ୍ତି। ଭଗବାନ ହେଉଛନ୍ତି ଅହଂ କୃଷ୍ଣ ସେ ଜଗତ ପ୍ରଭବ ପ୍ରଳୟସ୍ତଥା। ଭଗବାନ ହେଉଛନ୍ତି ଏଇ ଜଗତର ପ୍ରଭାବ ବା ସୃଷ୍ଟି ଏବଂ ପ୍ରଳୟରେ ଭଗବାନଙ୍କଠାରୁ ସବୁ ଆସୁଛି ଏବଂ ଭଗବାନ ପାଖରେ ସବୁ ରହିଛି, ଷ୍ଟକ୍ ସବୁ ରହିଛି। ଏବଂ ଭଗବାନଙ୍କଠାରୁ ଆଉ କିଛି ଉନ୍ନତତର ସତ୍ୟ ନାହିଁ। ମଧ୍ୟ ପରତର ନାନ୍ୟତ କିଞ୍ଚିତ ଅସ୍ତି ଧନଞ୍ଜୟ ମୈସର୍ବମିଦଂ ପ୍ରୋତଂ ସୂତ୍ରେ ମଣି ଗଣାଇବ। ଭଗବାନ ହେଉଛନ୍ତି ଅନ୍ତିମ ସତ୍ୟ, ତାଙ୍କ ଉପରେ ଆଉ କିଛି ନାହିଁ। ଆଉ ଯାହା ସବୁ ଭୌତିକ ଜଗତରେ ଆମେ ଦେଖୁଛେ ସେସବୁ ଭଗବାନଙ୍କ ସହିତ ଯୁକ୍ତ ହୋଇକି ରହିଛନ୍ତି। କିଭଳି ଭାବରେ ନା ସୂତ୍ରେ ମଣି ଗଣାଇବ, ଯେଭଳି ଗୋଟିଏ ମାଳା ରହିଛି, ମାଳାରେ ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ହନୁମାନ ଯୋଗୀ, ମାଳା ଭିତରେ ଫୁଲମାଳା ସବୁ ରହିଛି, ଫୁଲମାଳା ଭିତରେ ସୂତା ରହିଛି, ତାକୁ କେହି ଦେଖିପାରୁନାହାନ୍ତି କିନ୍ତୁ ସୂତାରେ ସବୁ ମୁଥା ହୋଇକି ରହିଛି। ସେହିଭଳି ଭାବରେ ଭଗବାନ ସହିତ ସମସ୍ତେ ସବୁକିଛି ଯୁକ୍ତ ହୋଇକି ରହିଛନ୍ତି, ଭଗବାନ ଦେଖାଯାଉନାହାନ୍ତି। ଯେମିତି କେବଳ ଫୁଲ ଦେଖାଯାଉଛି, ସୂତାଟା ଦେଖାଯାଉନାହିଁ, ସେହିଭଳି ଭାବରେ ଭଗବାନ ଶକ୍ତିଟାକୁ ଦେଖାଯାଉଛି କିନ୍ତୁ ଭଗବାନ କେହି ଦେଖିପାରୁନାହାନ୍ତି। ତେଣୁ ଭଗବାନ କହୁଛନ୍ତି ରସହମ ଅସୁକନ୍ଦେୟ ପ୍ରଭାସ ବିଶେଷ ସୂର୍ଯ୍ୟ ହୋ ପ୍ରାଣଭ ସର୍ବେଦୀଷୁ ଶବ୍ଦକ୍ଷେ ପୌରୁଷଙ୍କୁ। ଜଳରେ ଆମେ ଯେମିତି ଜଳ ପାନ କରୁଛେ, ଜଳରେ ଯେଉଁ ରସ ସେ ହେଉଛି ଭଗବାନ କହିଲେ ମୁଁ ସେଥିରେ ଅଛି। ପ୍ରଭୁପାଦ ମହାରାଜ କହନ୍ତି ଏହିଭଳି ଭାବରେ ଆମେ ଭଗବାନ ଦର୍ଶନ କରିପାରିବା। ସମସ୍ତେ ଯେତେ ଜଳପାନ କରୁଛନ୍ତି, ଏମିତିକି ମଦ୍ୟମାନେ ମଧ୍ୟ ଯେତେବେଳେ ମଦ୍ୟପାନ କରୁଛନ୍ତି ସେତେବେଳେ ଯଦି ସେମାନେ ଚିନ୍ତା କରିବେ ଏଇ ରସରେ ରସ ରହିଛି ହେଉଛି ଭଗବାନ, ତାହେଲେ ସେମାନେ ମଧ୍ୟ କୃଷ୍ଣ ଚେତନଶୀଳ ହୋଇପାରିବେ। ତେଣୁ ଏ ରସରେ ଜଳରେ ସେ ହେଉଛନ୍ତି ରସ, ପ୍ରଭାସ ମିଶ ସୂର୍ଯ୍ୟ ରାତିରେ ଯେଉଁ ଚନ୍ଦ୍ର ରହିଛନ୍ତି, ଦିବସରେ ସୂର୍ଯ୍ୟ ରହିଛନ୍ତି, ତାଙ୍କର ଯେଉଁ ପ୍ରଭାବ ଆଲୋକ ସେଥିରେ ଭଗବାନ ରହିଛନ୍ତି। ପ୍ରଣବ ସର୍ବେଦେଶ ସମସ୍ତ ବେଦରେ ସେ ହେଉଛନ୍ତି ଓଙ୍କାର ପ୍ରଣବ, ଆକାଶରେ ସେ ହେଉଛନ୍ତି ଶବ୍ଦ ଏବଂ ମନୁଷ୍ୟମାନଙ୍କର ସେ ହେଉଛନ୍ତି ପୌରୁଷତା। ଏଇଭଳି ଭାବରେ ଭଗବାନ ସବୁଠାରେ ବିଦ୍ୟମାନ ଅଛନ୍ତି କିନ୍ତୁ ବଦ୍ଧ ଜୀବ କେଉଁଠି ତାକୁ ଦେଖିପାରେ ନାହିଁ। ସେହିଭଳି ଭାବେ ପୁଣ୍ୟଗନ୍ଧାନ ପୃଥିବ୍ୟାଚ ତେଜସ୍ଥାସ୍ମି ବିବାହସୁ ଜୀବନ ସର୍ବଭୂତେଷୁ ତପସ୍ଥାସ୍ମି ତପସ୍ୱିଷୁ। ତେଣୁ ଗନ୍ଧ ପୃଥିବୀର ଯେଉଁ ଗନ୍ଧ ରହିଛି ସେଇଠି ମଧ୍ୟ ଭଗବାନ ରହିଛନ୍ତି। ପୁଣ୍ୟଗନ୍ଧାନ ପୃଥିବ୍ୟାଚ ତେଜ ଅଗ୍ନିରେ ସେ ହେଉଛନ୍ତି ତେଜ, ମନୁଷ୍ୟ ସମସ୍ତ ଜୀବମାନଙ୍କ ଭିତରେ ସେ ହେଉଛନ୍ତି ଜୀବନ, ଜୀବନ ସର୍ବଭୂତେଷୁ ତପସ୍ୟାସ୍ମି ତପସ୍ୱିଷୁ ତପସ୍ୱିରେ ସେ ହେଉଛନ୍ତି ତପସ୍ୟା। ବିଜନ୍ମାନ ସର୍ବଭୂତାନ ବିଧି ପାର୍ଥ ସନାତନ ବୁଦ୍ଧି ବୁଦ୍ଧିମତା ଅସ୍ମି ତେଜସ୍ ତେଜ ନାମ। ତେଣୁ ସବୁକିଛି ଭଗବାନ ହେଉଛନ୍ତି ସବୁକିଛିର ବୀଜ ବା ମୂଳ, ତାଙ୍କଠାରୁ ସବୁକିଛି ଆସିଛି। ବିଧି ପାର୍ଥ ସନାତନ ଏଇଟା ବୁଝ, ବୁଦ୍ଧି ବୁଦ୍ଧିମତା ଅସ୍ମି, ଯେତେ ବଡ଼ ବୁଦ୍ଧିମାନ ବ୍ୟକ୍ତି ହୁଅନ୍ତୁ ତାଙ୍କର ବୁଦ୍ଧି ଭଗବାନ ଦେଇଛନ୍ତି, ଭଗବାନଙ୍କଠାରୁ ସେ ବୁଦ୍ଧି ଆସିଛି। ମତ ସ୍ମୃତି ଜ୍ଞାନ ଅପହନ ସ୍ପନ୍ଦର ଦ୍ୱାରା କହିବେ ଭଗବାନ। ଏବଂ ତେଜସ୍ ତେଜସ୍ୱୀ ନାମ, ଯେତେ ତେଜସ୍ୱୀ ବ୍ୟକ୍ତି ରହିଛନ୍ତି, ଆମେ ଶୁଣୁଛୁ ସକାଳେ ବିଶ୍ୱାମିତ୍ରଙ୍କର ତେଜ, ବିଶ୍ୱାମିତ୍ର ତେଜ କେଉଁଠୁ ଆସୁଛି? ସେ ଭଗବାନ ରାମଚନ୍ଦ୍ର ପାଖରୁ ଆସୁଛି। ତେଜସ୍ ତେଜସ୍ୱୀ ନାମ ବଳମ ବଳବତ୍ତାନ ଚାହଁ, ଯେତେବେଳେ ବଳବାନ ବ୍ୟକ୍ତି ହୁଅନ୍ତୁ ତାଙ୍କର ବଳ ହେଉଛନ୍ତି ଭଗବାନ। ଭଗବାନ ଯଦି ଉଦ୍ରହ କରିଦେବେ ତାହେଲେ ସେ ବଳହୀନ ହେଇଯିବ। ବଳମ ବଳବତ୍ତାନ ଚାହଁ କାମ ରାଗ, କିନ୍ତୁ ଭଗବାନଙ୍କର ଯେଉଁ ବଳ ସେଥିରେ କାମ ରାଗ ନାହିଁ। ଆମର ଯେଉଁ ବଳ ରହିଛି, ଆମର ବିଭିନ୍ନ ପ୍ରକାର କାମନା ରହିଛି ବା ରାଗ ଦ୍ୱେଷ ସବୁ ରହିଛି, କିନ୍ତୁ ଭଗବାନଙ୍କ ଯେଉଁ ବଳ ସେଥିରେ କାମ ରାଗରୁ ଉର୍ଦ୍ଧ୍ୱରେ ଭଗବାନ ବଳ। ଏବଂ ଧର୍ମ ଅଭୂତ ଭୂତ ଏସବୁ କାମ ଭର୍ତ୍ତର୍ଷବ, କାମ ଯେଉଁ ରହିଛି ବା ପୁରୁଷ ସ୍ତ୍ରୀ ସଙ୍ଗ ଯେଉଁ ହେଉଛି, ଏଇଟା ଯଦି ଧର୍ମ ବିଧି ଅନୁସାରେ ହେବ ତାହେଲେ ସେଠି ଭଗବାନ ସେଠି ମୁଁ ଅଛି ବୋଲି ସେଠି କହୁଛନ୍ତି। ଅବୈଧ ସ୍ତ୍ରୀ ସଙ୍ଗ, ଅବୈଧ ସ୍ତ୍ରୀ ସଙ୍ଗରେ ଭଗବାନ ନାହାନ୍ତି, କିନ୍ତୁ ବୈଧ ସ୍ତ୍ରୀ ସଙ୍ଗ ଯେଉଁ ରହିଛି ଧର୍ମ ଅଭୂତ ଭୂତ ଏସବୁ ସେ କାମ ହେଉଛନ୍ତି ଭଗବାନ, କାମସ୍ମି ଭର୍ତ୍ତର୍ଷବ। ଯେ ଚୈବ ସାତ୍ତ୍ୱିକ ଭାବା ରାଜସା ତମସ୍ୱାସ ଯେ ମତ ଏମିତି ତାନ୍ ବିଧି ତା ନତେ ହେମ କେସ୍ତେ ମୁଇ। ତେଣୁ ଏହିଭଳି ଭାବରେ ବହୁତ ଜଗତରେ ଯେଉଁ ସତ୍ତ୍ୱ ରଜ ତମ ତେଣୁ ଗୁଣ ରହିଛି ଏସବୁ ଭଗବାନଙ୍କର ଆସୁଛି, କିନ୍ତୁ ଭଗବାନ ସେଥିରେ ନାହାନ୍ତି, ଚାହୁଁ କେସ୍ତେ ମୟି। ତ୍ରିଭୀର ଗୁଣମୟୀ ଭାବେ ରେଭି ସର୍ବନ୍ତ ଜଗତ ବୋହି ତମେ ଯାହା ବି ଜାଣନ୍ତି ମାନବ୍ୟ କରମବ୍ୟୟମ। ତେଣୁ ଏ ତିନି ଗୁଣ ଭିତରେ ସବୁ ଭୌତିକ ଜଗତରେ କାର୍ଯ୍ୟ ଚାଲିଛି, କିନ୍ତୁ ଯେଉଁମାନେ ଏଇ ତିନି ଗୁଣରେ ମୋହିତ ହେଇକି ରହିଛନ୍ତି ସେମାନେ ଜାଣନ୍ତି ନାହିଁ ଭଗବାନ ଆର ଉର୍ଦ୍ଧ୍ୱରେ, ମାନବ୍ୟ ପରମବ୍ୟୟମ। ତେଣୁ ଦୈବୀ ଏଷା ଗୁଣମୟୀ ମମ ମାୟା ଦୂରତୟା ମାମେ ମଧ୍ୟ ପ୍ରପଦ୍ୟନ୍ତେ ମାୟା ମେତାଂ କରନ୍ତି ତେ। ଏ ଯେଉଁ ଭୌତିକ ଜଗତ ଆମେ ଦେଖୁଛେ ଭଗବାନଙ୍କର ଇଏ ଦୈବୀ ଗୁଣ ବା ତିନିଟି ଗୁଣରେ ଭୌତିକ ଜଗତ ସୃଷ୍ଟି କରିଛନ୍ତି ଭଗବାନ, ସତ୍ୱ ରଜ ତମ। ଏବଂ ଏଇଟାକୁ ଆମେ ପାର ହେଇପାରିବା ନାହିଁ, କେହି ପାର ହେଇପାରିବେ ନାହିଁ, କିନ୍ତୁ ମାମେ ବୋଲି ପ୍ରପଦ୍ୟନ୍ତି ମାୟା ମେତାଂ କରନ୍ତି ତେ। ମା ଏବ ଏକମାତ୍ର ଭଗବାନଙ୍କର ଯେଉଁମାନେ ଶରଣ ଯିବେ ସେମାନେ ତ୍ରିଗୁଣକୁ ପାର ହେଇପାରିବେ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ତେଣୁ ଅର୍ଜୁନ ଚିନ୍ତା କରୁଛନ୍ତି ଏତେ ସହଜରେ ଜଣେ ଯଦି ବାହାରକୁ ପାର ହେଇଯିବ ତାହେଲେ କାହିଁକି ଲୋକମାନେ ଯାଉନାହାନ୍ତି। ତେଣୁ ଭଗବାନ ତା ପରସ୍ପର କରି କହୁଛନ୍ତି, ଅର୍ଜୁନଙ୍କ ମନର ଭାବ ଜାଣିକରି କହୁଛନ୍ତି, ନମାନ ଦୁଷ୍କୃତି ମୂଢ଼ା ପ୍ରପଦ୍ୟନ୍ତେ ନରାଧମ ମାୟା ଅପହୃତ ଜ୍ଞାନ ଆଶ୍ରମ ଭାବମାଶ୍ରିତା। କାହିଁକି ଲୋକମାନେ ଯାଉନାହାନ୍ତି ଭଗବାନଙ୍କ ଶରଣରେ, ନା ଏମାନେ ହେଉଛନ୍ତି ଦୁଷ୍କୃତି ବ୍ୟକ୍ତି, ଯେଉଁମାନଙ୍କର କୌଣସି ପୁଣ୍ୟ ନାହିଁ ପାପୀ ବ୍ୟକ୍ତି ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ। ଦୁଷ୍କୃତି ସେମାନେ ଚାରି ପ୍ରକାର ବ୍ୟକ୍ତି, ସେମାନେ ହେଉଛନ୍ତି ମୂଢ଼ା, ଯେଉଁମାନେ 400,000 ପ୍ରକାର ମନୁଷ୍ୟ ଭିତରେ ଯେଉଁମାନେ ମୂର୍ଖ ଯେଉଁମାନେ ଅଛନ୍ତି ବା ଅଧମ ରହିଛନ୍ତି ଏମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ, ପ୍ରପଦ୍ୟନ୍ତେ ନରାଧମ। ଏବଂ ଯଦି ବା ବହୁତ ଜ୍ଞାନୀ ବ୍ୟକ୍ତି ଅଛନ୍ତି ତାଙ୍କ ଭିତରେ, କିନ୍ତୁ ସେମାନଙ୍କର ଜ୍ଞାନ ମାୟା ଦ୍ୱାରା ଅପହରଣ ହୋଇଯାଇଛି ତେଣୁ ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ। ଏବଂ ଚତୁର୍ଥ ପ୍ରକାର ବ୍ୟକ୍ତି ହେଉଛନ୍ତି ଆସୁର ସ୍ୱଭାବ ସମ୍ପନ୍ନ, ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିଙ୍କର, ସେମାନେ ଭଗବାନଙ୍କ ଶରଣରେ ଯିବେ ନାହିଁ। ତେଣୁ ଏ ଅସୁର ସ୍ୱଭାବ ବିଷୟରେ ଭଗବତୀ ସୁର ଶ୍ରଦ୍ଧାରେ ଭଗବାନ କହିବେ। ତେଣୁ ଆମେ ଦେଖିବା ଯେଉଁମାନେ ଭଗବାନ ଗ୍ରହଣ କରୁନାହାନ୍ତି ସେମାନେ ଏଇ ଚାରିଟି କ୍ୟାଟେଗୋରୀ ଭିତରେ ଗୋଟେ କ୍ୟାଟେଗୋରୀ, ଭଗବାନ ମାନୁନାହାନ୍ତି। ଏହିଭଳି ଭାବରେ ଅନେକ ଲୋକ ଅଛନ୍ତି ଭୌତିକ ଜଗତରେ ଭଗବାନ ଗ୍ରହଣ କରୁନାହାନ୍ତି, ତେଣୁ ସେମାନେ ଏଇ ଚାରି କ୍ୟାଟେଗୋରୀ ଭିତରେ ଗୋଟେ ଜାଣିବେ ବୁଝିବାକୁ ପଡ଼ିବ। କିନ୍ତୁ ଅନ୍ୟମାନେ ଯେଉଁମାନେ ଚତୁର୍ବିଧା ଭଜନ୍ତେ ମା ଜନାଂଶ କୃତିନ ଅର୍ଜୁନ ଆର୍ତ୍ତ ଜିଜ୍ଞାସୁର ଅର୍ଥାର୍ଥୀ ଜ୍ଞାନୀ ଚ ଭରତର୍ଷବ, ଯେଉଁମାନେ ପୁଣ୍ୟବାନ ବ୍ୟକ୍ତି ସୁକୃତିନ ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି। ସେମାନେ ଚାରି ପ୍ରକାର ବ୍ୟକ୍ତି ରହିଛନ୍ତି, ସେମାନେ କିଏ କିଏ ନା ଆର୍ତ୍ତ, ଆର୍ତ୍ତ କରି ବିପଦରେ ପଡ଼ିକରି ଭଗବାନଙ୍କ ଶରଣରେ ଯାଆନ୍ତି। ଆମର ଉଦାହରଣ ଦିଆଯାଇଛି ଯେଭଳି ଭାବରେ ଆର୍ତ୍ତର ଉଦାହରଣ ବଳଦେବ ଦାସ କହୁଛନ୍ତି ଗଜେନ୍ଦ୍ର, ଏ ଗଜେନ୍ଦ୍ର ଉଦାହରଣ ଗଜେନ୍ଦ୍ରଙ୍କ କଥା ଭାଗବତ ଅଷ୍ଟମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଏ ଚତୁର୍ଥ ମନ୍ଦ ସମୟରେ ଏ ଗଜ ରାଜ ଗଜ ଉଦ୍ଧାର ହେଇଥିଲେ ଭଗବାନ ହରି ଘର ଅବତାର ମନୁ ଅବତାର ଜଣେ ମନ୍ୱନ୍ତର ଅବତାର ତାଙ୍କୁ ସେ ଉଦ୍ଧାର କରିଥିଲେ ତାଙ୍କ ବିଷୟରେ କୁହାଯାଇଛି। ଏହିଭଳି ଭାବରେ ଅନେକ ଉଦାହରଣ ରହିଛି କିନ୍ତୁ ଏ ଗୋଟିଏ ଗୋଟିଏ ଉଦାହରଣ ଦିଆଯାଇଛି। ଆର୍ତ୍ତ ଜିଜ୍ଞାସୁ, ଜିଜ୍ଞାସୁର ଉଦାହରଣ ଦିଆଯାଏ ବଳଦେବ ବିଦ୍ୟାସୁର କହୁଛନ୍ତି ସୌନକାଦି ଋଷି, ଭାଗବତ ଆରମ୍ଭରେ ଏ ସୌନକାଦି 88,000 ଋଷି ନୈମିଷାରଣ୍ୟରେ ଏ ଛଅଟି ପ୍ରଶ୍ନ ପଚାରିଥିଲେ, ଏଇ କ'ଣ ଜିଜ୍ଞାସା କରିଥିଲେ, ସେ ତାର ଜିଜ୍ଞାସାର ଉତ୍ତରରେ ସୁତ ଗୋସ୍ୱାମୀ ଏ ଭାଗବତଙ୍କୁ କହିଛନ୍ତି 18,000 ଶ୍ଳୋକ। ଏବଂ ଅର୍ଥାର୍ଥୀ, ଅର୍ଥାର୍ଥୀ କହିଲେ ଧ୍ରୁବ, ଧ୍ରୁବ ଭାଗବତ ଚତୁର୍ଥ ସ୍କନ୍ଦ 8-12 ଏଇ 5ଟି ଅଧ୍ୟାୟରେ ତାଙ୍କ ବିଷୟରେ ବର୍ଣ୍ଣନା କରାଯିବ। ଧ୍ରୁବ କେମିତି ଅର୍ଥ ଆବଶ୍ୟକ କରୁଥିଲେ ଏବଂ ବିରାଟ ରାଜ୍ୟ ପ୍ରାପ୍ତ ହେଲେ, ଯାହାକି ଧ୍ରୁବ ଲୋକ, ଏସବୁ ବର୍ଣ୍ଣନା କରାଯାଇଛି। ଏବଂ ଜ୍ଞାନୀ, ଜ୍ଞାନୀରେ ଉଦାହରଣ ଦିଆଯାଏ, ଅନେକ ଜ୍ଞାନୀ ରହିଛନ୍ତି, ବିଶେଷ ଭାବରେ ବଳଦେବ ବିଦ୍ୟାଭୂଷଣ ଶୁକାଦି ସୁଖଦେବ ଗୋସ୍ୱାମୀ ବିଷୟରେ କହୁଛନ୍ତି। ସୁଖଦେବ ଗୋସ୍ୱାମୀ ପ୍ରଥମେ ଜ୍ଞାନୀ ଥିଲେ, ତାପରେ ସେ ଭକ୍ତରେ ପରିଣତ ହୋଇଛନ୍ତି, ଏସବୁ ବିସ୍ତାର ଭାବରେ ଭାଗବତ ବର୍ଣ୍ଣନା କରାଯାଇଛି। ତେଣୁ ଏହିଭଳି ଭାବରେ ଚାରି ପ୍ରକାର ବ୍ୟକ୍ତି ଭଗବାନଙ୍କ ଶରଣରେ ଯାଆନ୍ତି। ତେଣୁ ଜଣେ ଯଦି ପ୍ରଶ୍ନ ପଚାରିବେ, ଆଙ୍କ ଭିତରେ କିଏ ପ୍ରଭୁ ଆପଣଙ୍କ ପ୍ରିୟ, ତେଷାଂ ଜ୍ଞାନ ନିତ୍ୟଯୁକ୍ତ ଏକ ଭକ୍ତି ବିଶିଷ୍ୟତେ ପ୍ରିୟ ହୋଇ ଜ୍ଞାନ ତୀର୍ଥ ଆମ ସହିତ ମନ ପ୍ରିୟ। ତେଣୁ ଜ୍ଞାନୀମାନେ କହନ୍ତି ଭଗବାନ କହୁଛନ୍ତି ଜ୍ଞାନୀ ମୋର ପ୍ରିୟ, ତେଷାଂ ଜ୍ଞାନ ନିତ୍ୟଯୁକ୍ତ। କିନ୍ତୁ ଯଦି ଭକ୍ତି ଯୋଗ କରିଛନ୍ତି ଭଗବାନ, ସେଇଟାକୁ ସେମାନେ ଭୁଲି ଯାଆନ୍ତି। ତେଣୁ ଏଇ ଚାରି ପ୍ରକାର କ୍ୟାଟେଗୋରୀ ଭିତରେ ଜ୍ଞାନୀ ହେଉଛି ଭଗବାନ ପ୍ରିୟ, କାହିଁକି ନା ଅନ୍ୟମାନେ ମାନଙ୍କର ଆର୍ତ୍ତ, ତାଙ୍କର ଯଦି ଦୁଃଖ ଦୂର ହୋଇଗଲା ସେମାନେ ଭଗବାନ ଭୁଲିଯିବେ, କିନ୍ତୁ ଜ୍ଞାନୀ ସେ ସବୁବେଳେ ଭଗବାନ ବିଷୟରେ ଜ୍ଞାନ ଆହରଣ କରିବା ପାଇଁ ଚେଷ୍ଟା କରିବେ। ତେଣୁ ଜ୍ଞାନୀ ହେଉଛି ତାଙ୍କ ଭିତରେ ଶ୍ରେଷ୍ଠ। କିନ୍ତୁ ତଥାପି ସମସ୍ତେ ଉଦାର, ଭଗବାନ କହିଲେ ଉଦାର ସର୍ବେ ଏମିତି ଜ୍ଞାନୀ ତ୍ୱାତ୍ମକ ମତମ ଆଶ୍ରିତ ସହି ଯୁକ୍ତାତ୍ମ ମାମ ଭାବ ତମାମ ଗତି, ତାଙ୍କ ଭିତରୁ ଜ୍ଞାନୀ ହେଉଛନ୍ତି ଶ୍ରେଷ୍ଠ ବୋଲି ଭଗବାନ କହୁଛନ୍ତି। ତେଣୁ ବହୁନାମ ଜନ୍ମ ନାମନ୍ତେ ଜ୍ଞାନବାନ ନାମକ ପଦ୍ଧତି ବାସୁଦେବ ସରନ୍ତି ସ ମହାତ୍ମା ସୁଦୁର୍ଲଭ। ଜ୍ଞାନୀମାନଙ୍କୁ ବହୁ ଜନ୍ମ ଲାଗେ ଭଗବାନ ଭକ୍ତ ହେବା ପାଇଁ, ଜଣେ ଭଗବାନଙ୍କ ଭକ୍ତଙ୍କର ସଂସ୍ପର୍ଶ ନୂଆ ସେମାନେ ସେହିଭଳି ଭାବରେ ଜ୍ଞାନୀ ସ୍ତରରେ ରହିଥିବେ, ଉପରକୁ ଉଠୁଥିବେ ପୁଣି ଖସୁଥିବେ, ଉଠୁଥିବେ ଖସୁଥିବେ, ଏହିଭଳି ଭାବରେ ଯଦି ଭକ୍ତଙ୍କର ସଙ୍ଗ ଲାଭ କଲେ ତାହେଲେ ସେ ଭକ୍ତର ପରିଣତ ହେବେ। ଏଇଟା କୁହନ୍ତି ବହୁନାମ ଜନ୍ମ ନାମନ୍ତେ ଜ୍ଞାନବାନ ନାମ ପ୍ରବଦ୍ଧତେ, ତାଙ୍କୁ ବହୁତ ଜନ୍ମ ଲାଗିଯାଏ। ଏବଂ ଯେତେବେଳେ ଜଣେ ସେ ଭକ୍ତଙ୍କର ଶରଣରେ ଆସିକରି ଏ ଭକ୍ତି ଆଚରଣ କରନ୍ତି, ସେମାନେ ସେତେବେଳେ ଜାଣନ୍ତି ବାସୁଦେବ ସର୍ବମିତି, ନହେଲେ ସେମାନେ ଭାବିବେ ଏଇ ଯେଉଁ ଜ୍ଞାନ ରହିଛି ବା ଯେଉଁ କ'ଣ ଆଲୋକ ରହିଛି, ବ୍ରହ୍ମ ସ୍ତର ରହିଛି, ଇଏ ହେଉଛି ସବୁଠାରୁ ଅନ୍ତିମ ସ୍ତର ବୋଲି ସେମାନେ କହିବେ। କିନ୍ତୁ ଯେତେବେଳେ ଭକ୍ତରେ ପରିଣତ ହେବେ ସେତେବେଳେ ସେମାନେ କହିବେ ବାସୁଦେବ ହିଁ ସବୁକିଛିର ମୂଳ, ସେତେବେଳେ ସେ ମହାତ୍ମା ହେବେ, ସ ମହାତ୍ମା ସୁଦୁର୍ଲଭ, ବହୁତ ଦୁର୍ଲଭ ସେମାନେ। ତେଣୁ କାମସ୍ତେ ଇତ୍ୟୁକ୍ତ ଜ୍ଞାନ ପ୍ରପଦ୍ୟନ୍ତି ଅନ୍ୟ ଦେବତା ତାଙ୍କ ନିୟମ ଆସ୍ଥାୟ ପ୍ରକୃତି ଅନ୍ୟତା ସ୍ୱୟା। ତେଣୁ ଅନ୍ୟମାନଙ୍କ କଥା ଯେତେବେଳେ ଆପଣ ଚିନ୍ତା କରୁଛନ୍ତି, କାହିଁକି ତାହେଲେ ଆପଣଙ୍କ ଶରଣରେ ଯାଉନାହାନ୍ତି ନା, ବିଭିନ୍ନ ପ୍ରକାର କାମନା ଦ୍ୱାରା ତାଙ୍କର ବୁଦ୍ଧି ନଷ୍ଟ ହୋଇଯାଇଛି, ଉକ୍ତ ଜ୍ଞାନ। ତେଣୁ ସେମାନେ ବିଭିନ୍ନ ଦେବାଦେବୀମାନଙ୍କର ଶରଣରେ ଯାଆନ୍ତି, ଏବଂ ଦେବାଦେବୀଙ୍କର ଯେଉଁ ନିୟମ ରହିଛି ସେହି ନିୟମ ଅନୁସାରେ ସେମାନେ ଦେବାଦେବୀମାନଙ୍କୁ ପୂଜା କରନ୍ତି। ଯେଉଁ ଜାଣିବାଙ୍କ ଭକ୍ତଙ୍କୁ ଶ୍ରଦ୍ଧା ଅର୍ଚିତ ମିଛନ୍ତି ତସ୍ୟ ଚଳା ସୁଦ୍ଧା ତାଣିବ ବିଧା ନିୟମ। ଯେଉଁ ଦେବତାମାନଙ୍କର ଯେମିତି ଆମେ 17 ଅଧ୍ୟାୟରେ ଭଗବାନ କହିବେ ତିନି ପ୍ରକାର ଶ୍ରଦ୍ଧା ରହିଛି, ଯେଉଁମାନେ ସାତ୍ୱିକ ବ୍ୟକ୍ତି ସେମାନେ ଦେବାଦେବୀମାନଙ୍କୁ ପୂଜା କରିବେ, ରାଜସିକ ବ୍ୟକ୍ତିମାନେ ଯକ୍ଷ ରାକ୍ଷସଙ୍କ ପୂଜା କରିବେ, ତାମସିକ ବ୍ୟକ୍ତିମାନେ ଭୂତ ପ୍ରେତଙ୍କ ପୂଜା କରିବେ। ଏହିଭଳି ଭାବରେ ବେଦରେ ମଧ୍ୟ ଏସବୁ ବର୍ଣ୍ଣନା କରାଯାଇଛି, ଏମାନଙ୍କର ପୂଜାର ବିଧି ରହିଛି। ତେଣୁ ଭଗବାନ କହୁଛନ୍ତି ତସ୍ୟ ଚଳା ଶ୍ରଦ୍ଧା ତାମିଲ ବୁଧା ନିୟମ, ଯିଏ ଯେଉଁ ଦେବାଦେବୀମାନଙ୍କର ଯାହାକୁ ପୂଜା କରୁଛନ୍ତି ଭଗବାନ ତାଙ୍କ ପାଇଁ ତାଙ୍କୁ ସେହି ଶ୍ରଦ୍ଧା ପ୍ରଦାନ କରନ୍ତି। ସତ୍ୟା ଶ୍ରଦ୍ଧାଯୁକ୍ତା ତସ୍ୟ ଆରାଧନ ନିହତେ ଲଭତେ ଚତୁର୍ଥ କାମ ମୟ ଭିତା ନିତାନ। ତେଣୁ ଏ ଯେଉଁ ଦେବତାମାନେ ଯେଉଁ ପୂଜା କରିବା ଭକ୍ତମାନେ ତାଙ୍କର ଦେବତା ଉପାସକମାନେ ପୂଜା କରିକି ଦେବତାମାନଙ୍କୁ ଯେଉଁ ଫଳ ଲାଭ କରନ୍ତି ପ୍ରକୃତିରେ ଭଗବାନ ସେଇଟାକୁ ପ୍ରଦାନ କରନ୍ତି, ମୟ ଭିତା ନିତାନ ଭଗବାନଙ୍କ କୃପାରୁ ସେମାନେ ଏହିସବୁ ବର ପ୍ରଦାନ କରିପାରନ୍ତି। ତେଣୁ ଅନ୍ତବତୁ ଫଳନ୍ତ ଏସାନ୍ ତଦ ଭଗବତୀ ଅଳ୍ପମେଦେଶାନ୍ ଦେବାନ ଦେବତା ଯାଆନ୍ତି ମଦ ଭକ୍ତା ଯାଆନ୍ତି ମାଉପି। କିନ୍ତୁ ଦେବତାମାନଙ୍କର ଫଳ ହେଉଛି ଅନ୍ତବତୁ, ସେ ଶେଷ ହେଇଯିବ, ସେ ଅନନ୍ତ ଫଳ ନାହିଁ ତାଙ୍କର ସେଥିରେ, କାହିଁକିନା ଭଗବାନ ଦେବତାମାନେ ତ ଅନ୍ତବତୁ, ଆଉ କ'ଣ ତାଙ୍କର ପୁଣ୍ୟ ସରିଗଲା ପରେ ସେମାନେ ପୁଣି ମର୍ତ୍ତ୍ୟ ଲୋକକୁ ଆସିବେ। ତେଣୁ ଦେବାନ ଦେବତା ଯାଆନ୍ତି, ଯେଉଁମାନେ ଦେବତାମାନେ ପୂଜା କରନ୍ତି ସେମାନେ ଦେବଲୋକ ପ୍ରାପ୍ତ ହେବେ, ଏବଂ ଯାଆନ୍ତି ମଧୁଭକ୍ତା ଯାଆନ୍ତି ମାଉନ୍ତି, ଭଗବାନ ଭକ୍ତମାନେ ଭଗବତ ଧାମରେ ପ୍ରାପ୍ତ ହେବେ। ଅବ୍ୟକ୍ତଂ ବ୍ୟକ୍ତିମାପନ୍ନଂ ମନ୍ୟତେ ମାମ ବୁଦ୍ଧେ ପରମ ଭାବ ମଜାନନ୍ତ ମମ ଭୟଂ ନୂତମମ। ଯେଉଁମାନେ କ'ଣ ଅବୁଦ୍ଧେୟ, ଯେଉଁମାନେ ପ୍ରକୃତରେ ବୁଦ୍ଧି ତାଙ୍କର ଶୁଦ୍ଧ ହେଇନାହିଁ, ସେମାନେ ଭାବନ୍ତି ବ୍ରହ୍ମ ହିଁ ଆଉ ସଂସ୍କୃତିର ଅନ୍ତିମ ସ୍ତର ହେଉଛି ବ୍ରହ୍ମ। ତେଣୁ ସେମାନେ ଭାବନ୍ତି ଭଗବାନ ହେଉଛନ୍ତି ଅବ୍ୟକ୍ତ, ତାଙ୍କର କିଛି କୌଣସି ରୂପ ନାହିଁ, କିନ୍ତୁ ସେ ଯେତେବେଳେ ଆସନ୍ତି ଗୋଟେ ରୂପ ଧାରଣ କରି ଆସନ୍ତି, କିନ୍ତୁ ଅନ୍ତିମରେ ସେ ପୁଣି ଅବ୍ୟକ୍ତ ହେଇଯାଆନ୍ତି। ଏମାନେ ଅବୁଦ୍ଧେୟ ବ୍ୟକ୍ତିମାନେ, ଯେଉଁମାନେ ବୁଦ୍ଧି ଶୁଦ୍ଧ ହେଇନାହିଁ, ଏଭଳି ଭାବରେ ଭାବନ୍ତି। ନାହଂ ପ୍ରକାଶ ସର୍ବସ୍ୱ ଯୋଗ ମାୟା ସମାବୃତ ମୂଢ଼ ହୋଇ ନା ବି ଯାଆନାହାନ୍ତି ଲୋକ ମାମ ଦେବ ବ୍ୟାମ। ଭଗବାନ ସବୁଠାରେ ପ୍ରକାଶିତ ହୁଅନ୍ତି ନାହିଁ, ତେଣୁ କେବଳ ଭକ୍ତଙ୍କ ପାଖରେ ହିଁ ଭଗବାନ ପ୍ରକାଶିତ ହୁଅନ୍ତି। ଯେମିତି ଭଗବାନ ଯେଉଁ ହିରଣ୍ୟକଶିପୁ, ହିରଣ୍ୟକଶିପୁ ପାଖରେ ପ୍ରକାଶିତ ହେଲେ ମଧ୍ୟ ସେ ଦେଖିପାରିଲେ ନାହିଁ, କିନ୍ତୁ ସେଇଠି ଭଗବାନ ଥିଲେ କିନ୍ତୁ ହିରଣ୍ୟକଶିପୁ ଦେଖିପାରିଲେ ନାହିଁ, କାରଣ ଭଗବାନ ତାଙ୍କ ପାଖରେ ପ୍ରକାଶିତ ହେଲେ ନାହିଁ, କିନ୍ତୁ ପ୍ରହ୍ଲାଦ ଦେଖିଲେ ଭଗବାନଙ୍କୁ। ତେଣୁ ଭକ୍ତଙ୍କ ପାଖରେ ଭଗବାନ ପ୍ରକାଶିତ ହୁଅନ୍ତି, ଅନ୍ୟମାନଙ୍କ ପାଖରେ ପ୍ରକାଶିତ ହୁଅନ୍ତି ନାହିଁ। ଇଚ୍ଛା ଦ୍ୱେଷ ସମୁଥେନ ଦ୍ୱନ୍ଦ୍ୱ ମୋହେନ ଭାରତ ସର୍ବଭୂତାନି ସମୂହ ସର୍ବେ ଯାଆନ୍ତି ପରନ୍ତବ। ଆମର ଯେଉଁ ବିଭିନ୍ନ ପ୍ରକାର ଇଚ୍ଛା ଦ୍ୱେଷ ରହିଛି, ଆମେ ଏଇଟା ଚାହୁଁଛେ ଏଇଟା ଚାହୁଁନାହିଁ, ଏଇସବୁ ରହିଛି ଦ୍ୱନ୍ଦ୍ୱ ମୋହନ ଭାରତ, ସେଇଥିପାଇଁ ଆମେ ଭୌତିକ ଜଗତକୁ ଆସୁଛେ, ସ୍ୱର୍ଗେ ଯାଆନ୍ତି ପରନ୍ତପ। ତେଣୁ ଯେଉଁମାନଙ୍କର ଯେଶାନ୍ତୁ ଅନ୍ତର୍ଗତ ପାପମ ଜନାନାମ ପୁଣ୍ୟକର୍ମଣାମ ତେ ଦ୍ୱନ୍ଦ୍ୱ ମୋହ ନିର୍ମୁକ୍ତ ବଦନ୍ତି ମାନ ଦୃଢ଼ପ୍ରତା। ଯେଉଁମାନଙ୍କର ପାପକର୍ମ ପ୍ରତିକ୍ରିୟା ଶେଷ ହୋଇଯାଇଛି ଏବଂ ପୁଣ୍ୟକର୍ମର ଫଳ ଆରମ୍ଭ ହୋଇଯାଇଛି, ସେମାନେ ଭଗବାନଙ୍କର ଦୃଢ଼ ଭାବରେ ଭଜନ କରିବେ। ଏବଂ ଜରାମରଣ ମୁଖ୍ୟ ମାମା ସହିତ ଯତ୍ନ ଯିବେ ତେ ବ୍ରହ୍ମ ତଦ୍ ବିଧୁ କୃଷ୍ଣ ଅଧ୍ୟାତ୍ମ କର୍ମ ଚାକ୍ଷୁଳ। ସପ୍ତମ ଅଧ୍ୟାୟ ଅନ୍ତିମରେ ଭଗବାନ କେତୋଟି ଟେକ୍ନିକାଲ ଟର୍ମ ସବୁ ଦେଇଛନ୍ତି, ଯେଉଁଟାକ ଅର୍ଜୁନ ପଚାରିବ ଅଷ୍ଟମ ଅଧ୍ୟାୟରେ, କୌଣସି ଶବ୍ଦ କିଂ ତତ୍ ବ୍ରହ୍ମ ପରେ କହିବେ, ସେଇଟା ଯେଉଁଟା ଆମେ ଅଷ୍ଟମ ଅଧ୍ୟାୟରେ ସେଇଟା ଆଲୋଚନା କରିବା। ସାଧି ଭୂତ ଆଦି ଦୈବଂ ଚ ସାଧି ଜଗନ୍ ଚେ ବିଧୁ ପ୍ରାଣ କାଳେ ଚମାନ ତେ ବିଧୁ ଯୁକ୍ତ ତେଜସ। ଅଷ୍ଟମ ଅଧ୍ୟାୟରେ ପୂର୍ବରୁ ସପ୍ତମ ଅଧ୍ୟାୟର ଅନ୍ତିମରେ ଏ କେତୋଟି ଯେଉଁ ଶବ୍ଦ ବ୍ୟବହାର କଲେ ଭଗବାନ, ଏଇଟାକୁ ସମସ୍ତେ ଜାଣିପାରିବେ ନାହିଁ, ଯେତେ ବଡ଼ ବିଦ୍ୱାନ ବ୍ୟକ୍ତି ହେଲେ ମଧ୍ୟ ଜାଣିପାରିବେ ନାହିଁ, କାରଣ ଏ ହେଉଛି ସ୍ପିରିଚୁଆଲ ଟର୍ମ ସବୁ। ତେଣୁ ଅର୍ଜୁନ ଅଷ୍ଟମ ଅଧ୍ୟାୟରେ ପଚାରିବେ କ'ଣ ସେ ଜିନିଷ, ପ୍ରଭୁ ଯାହା କହିଲେ କ'ଣ ସେ ଜିନିଷ, କିଂ ତତ୍ ବ୍ରହ୍ମ କିଂ ଅଧ୍ୟାତ୍ମ କିଂ କର୍ମ ପୁରୁଷୋତ୍ତମ ଅଧିଭୂତମ ଚକିଂ ପ୍ରୋକ୍ତମ ଅଧିଦୟମ କିମୁଚ୍ୟତେ। ସବୁ ଗୀତା ଅଧ୍ୟାୟର ଗୋଟେ ଗୋଟେ ମହାତ୍ମ୍ୟ ରହିଛି। ଏଇ ଅଷ୍ଟମ ଅଧ୍ୟାୟ ମହାତ୍ମ୍ୟରେ ବର୍ଣ୍ଣନା କରାଯାଇଛି ଅଧା ଶ୍ଳୋକରେ, କିଂ ତତ୍ ବ୍ରହ୍ମ କିଂ ଅଧ୍ୟାତ୍ମ କିଂ କର୍ମ ପୁରୁଷୋତ୍ତମ ଅଧା ଶ୍ଳୋକରେ। ଜଣେ ବ୍ରହ୍ମରାକ୍ଷସ, ଦୁଇ ଜଣ ବ୍ରହ୍ମରାକ୍ଷସ ଥିଲେ, ସେମାନେ ସବୁ ଉଦ୍ଧାର ପାଇଗଲେ। ଏ ଗୀତା ମହାତ୍ମ୍ୟ ବର୍ଣ୍ଣନା କରାଯାଇଛି ଏ ଶ୍ଳୋକରେ, ଏ ଶ୍ଳୋକଟି ଅଧା ଶ୍ଳୋକରେ ଏତେ ଗୁରୁତ୍ୱ ରହିଛି, ସବୁ ଶ୍ଳୋକ ଗୁରୁତ୍ୱପୂର୍ଣ୍ଣ ରହିଛି, ଗୀତା ମହାତ୍ମ୍ୟ ବର୍ଣ୍ଣନା କରାଯାଇଛି। ଯାହାକି ହଉ, ଏଇଭଳି ଭାବରେ ଅର୍ଜୁନ ପ୍ରଶ୍ନ ପଚାରୁଛନ୍ତି କ'ଣ ବ୍ରହ୍ମ, କ'ଣ ବସ୍ତୁ ବ୍ରହ୍ମ କ'ଣ, ଏପର୍ଯ୍ୟନ୍ତ ବୈଜ୍ଞାନିକମାନେ ଜାଣିନାହାନ୍ତି। କିଂ ତତ୍ ବ୍ରହ୍ମ କିଂ ଅଧ୍ୟାତ୍ମ, ଅଧ୍ୟାତ୍ମ ଶବ୍ଦ ବିଷୟରେ ଜାଣିନାହାନ୍ତି। କିଂ କର୍ମ ପୁରୁଷୋତ୍ତମ, କର୍ମ ବିଷୟରେ ମଧ୍ୟ ଭଗବାନ କହିବେ। ଅଧିଭୂତ ଅଧିଦୈବ ଏବଂ ଅଧିଯଜ୍ଞ, ଏହିସବୁ ବିଷୟରେ ଭଗବାନ ପ୍ରଶ୍ନ ପଚାରିବେ। ଏବଂ ପ୍ରାଣ କାଳରେ ମୃତ୍ୟୁ ସମୟରେ କେମିତି ଜଣେ ଭଗବାନ ଜାଣିପାରିବ, ଏଇଟା ହେଉଛି ସବୁଠାରୁ ମୁଖ୍ୟ ପ୍ରଶ୍ନ। ତେଣୁ ଭଗବାନ ସଂକ୍ଷେପରେ ତାର ସବୁ ଉତ୍ତର ଦେଇଛନ୍ତି। ଅକ୍ଷରଂ ବ୍ରହ୍ମ ପରମ, ଅକ୍ଷରଂ ବ୍ରହ୍ମ ପରମ କହିଲେ ବ୍ରହ୍ମ ହେଉଛି ପରମ ବସ୍ତୁ, ଶ୍ରେଷ୍ଠ ବସ୍ତୁ ଏବଂ ଅକ୍ଷର, ତାର କେବଳ କ୍ଷୟ ହୁଏ ନାହିଁ ବ୍ରହ୍ମ। ଅକ୍ଷରଂ ବ୍ରହ୍ମ ପରମ ସ୍ୱଭାବ ଅଧ୍ୟାତ୍ମ ଉଚ୍ଚତେ, ଏବଂ ଅଧ୍ୟାତ୍ମ କହିଲେ ଆମେ ସ୍ୱଭାବକୁ, ଆମର ଯେଉଁ ସ୍ୱଭାବ ରହିଛି ଏଇଟା ଅଧ୍ୟାତ୍ମ କୁହାଯାଏ। ଭୂତ ଭାବ ଦୁବକର ବିସର୍ଗ କର୍ମ ସଙ୍ଗୀତ, ଏ ଭୌତିକ ଜଗତରେ ଯେଉଁମାନେ ଆସୁଛନ୍ତି, ଭୂତ ଭାବ ଭୂତ ଏ ଭୌତିକ ଜଗତ ଯେଉଁ ସୃଷ୍ଟି ହେଉଛି, ଏଥିରେ ଯେଉଁମାନେ ଯେଉଁ ଆସୁଛନ୍ତି ସେମାନଙ୍କର ଏ ଯେଉଁ କାର୍ଯ୍ୟ କରୁଛନ୍ତି ସେଇଟା କର୍ମ ବୋଲି କୁହାଯାଉଛି, କର୍ମ ସଙ୍ଗୀତ। ଅଧିଭୂତ କ୍ଷର ଭାବ, ଅଧିଭୂତ କହିଲେ ନଷ୍ଟ ହେବ, ଅଧିଭୂତ ଯେଉଁ ରହିଛି ଭୂତ ପ୍ରକୃତି, କ୍ଷୟର ଭାବ, ଏ ନଷ୍ଟ ହୋଇଯିବ। ପୁରୁଷଶ୍ଚାଦ ଦୈବତମ୍, ଆଉ ପୁରୁଷ ହେଉଛନ୍ତି ଅଧିଦୈବ, ଏବଂ ଅଧିଯଜ୍ଞ ଅହମ ବାତ୍ର, ମୁଁ ହେଉଛି ଅଧିଯଜ୍ଞ, ଦେହେ ଦେହେ ଭୂତାଙ୍କର। ତେଣୁ ମନୁଷ୍ୟମାନଙ୍କ ଭିତରେ ଶ୍ରେଷ୍ଠ ଭଗବାନ ହେଉଛନ୍ତି ଅଧିଯଜ୍ଞ, ଭିତରେ ସମସ୍ତଙ୍କ ହୃଦୟରେ ରହିଛନ୍ତି ଭଗବାନ। ଅନ୍ତ କାଳେ ଚ ମାଭ ସ୍ମରଣ ମୁକ୍ତା କଳିବରମ ଯ ପ୍ରୟାତି ସମତ ଭାବମ ଜାତି ନା ତତ୍ର ସଂଶୟ। ଅନ୍ତିମ ସମୟରେ ଯଦି ଆମେ ଭଗବାନଙ୍କୁ ସ୍ମରଣ କରିପାରିଲେ ତାହେଲେ ଆମେ ଭଗବାନଙ୍କୁ ପ୍ରାପ୍ତ ହେବା, ଏଥିରେ କୌଣସି ସନ୍ଦେହ ନାହିଁ। ଏଇଟା ହେଉଛି ମନୁଷ୍ୟ ଜୀବନର ଶ୍ରେଷ୍ଠ ସିଦ୍ଧି। କିନ୍ତୁ ଯଦି ଭଗବାନଙ୍କ ସ୍ମରଣ ନହେଲା, ଅନ୍ୟ ଯାହା ସ୍ମରଣ ହେବ ସେ ଅନୁସାରେ ଆମେ ପରଜନ୍ମ ନିର୍ଦ୍ଧାରିତ ହେବ। ଜଙ୍ଗଜଙ୍ଗ ବାବି ସ୍ମରଣ ଭାବନ ତେଜନ୍ତନ୍ତି କଳେବରମ ତମ ତମ ବିତୁ କହନ୍ତି ସଦା ତଦ୍ଭାବ ଭାବିତ। ଯେଉଁଭଳି ଭାବରେ ମୃତ୍ୟୁ ସମୟରେ ଯେଉଁ ଚିନ୍ତା ଆସିବ, ପରଜନ୍ମ ଯେମିତି ମୃଗ ଜଡ଼ଭରତ ମୃଗ ଚିନ୍ତା କରୁଥିଲେ, ମୃଗ ହେଇକି ଜନ୍ମ ହେଲେ, ସେଇଭଳି ଭାବେ ନାରଦ ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରେ, ତୁରଞ୍ଜନୀ ଉପଖ୍ୟାନ ରହିଛି, ତାଙ୍କ ପତ୍ନୀ ବିଷୟରେ ଚିନ୍ତା କରେ, ସେ ପରଜନ୍ମରେ ଗୋଟେ ସ୍ତ୍ରୀ ଜନ୍ମ ପ୍ରାପ୍ତ ହେଲେ, ଏଇଭଳି ଭାବରେ ବହୁତ ଉଦାହରଣ ରହିଛନ୍ତି। ତେଣୁ ଭଗବାନ କହୁଛନ୍ତି ତସ୍ମାତ୍ ସର୍ବେଷ କାଳେଷୁ ମାମ ଅନୁସ୍ମରଣ ଯୁଦ୍ଧ। ତେଣୁ ସବୁ ସମୟରେ ତମେ ମୋତେ ଅନୁସ୍ମରଣ କରିକିରି ଯୁଦ୍ଧ କର। ମୟର୍ପିତ ମନ ବୁଦ୍ଧି ଯେ ମାମ ବିଶ୍ୱତ ଅସଂଶୟ। ଭଗବାନ ପାଖରେ ଯଦି ଆମେ ମନ ଏବଂ ବୁଦ୍ଧିକୁ ଅର୍ପଣ କରିଦେଲେ ତାହେଲେ ଆମେ ଭଗବାନ ପ୍ରାପ୍ତ ହେବା ଏତେ କୌଣସି ସନ୍ଦେହ ନାହିଁ। ତେଣୁ ଏଇଟା ପ୍ରାପ୍ତ ହେବା ତ ଏତେ ସହଜ ନୁହଁ। ତେଣୁ ସେ କହୁଛନ୍ତି ଅଭ୍ୟାସ ଯୋଗୁଁ କେନ, ଏଇଟାକୁ ଅଭ୍ୟାସ କରିବା, ଦ୍ୱାଦଶ ଅଧ୍ୟାୟରେ ସେଇଟା ପୁଣି ଆଉ ଥରେ କହିବେ। ତେଣୁ ଏ ଅଭ୍ୟାସ ଯୋଗୁଁ କେନ ଚେତସା ନାନ୍ୟ ଗାମିନା, ଅଭ୍ୟାସ କଲେ ମନଟା ସବୁବେଳେ ଭଗବାନ ପାଖରେ ରହିବ, ନହେଲେ ମନଟା ସବୁବେଳେ ଚାଲିଯାଉଥିବ। ପରମ ପୁରୁଷଂ ଦିବ୍ୟଂ ଜାତି ପାଠ ଚିନ୍ତା, ସବୁବେଳେ ଚିନ୍ତା କରିବେ ଭଗବାନ ବିଷୟରେ, ମନନା ଭବ ମନରେ ଭଗବାନ ଚିନ୍ତା କରିବେ। ଏଇଭଳି ଭାବରେ ଅଭ୍ୟାସ କଲେ ତାହେଲେ ମନଟା ସବୁବେଳେ ଭଗବାନ ପାଖରେ ଲାଗିକି ରହିବ, ଜାତି ପାଠ ଚିନ୍ତା। ତେଣୁ କବି କେମିତି ଭାବରେ ଅନୁସରଣ କରିବା, ନା କବି ପୁରାଣ ମନୁଷ୍ୟ ରମଣ ରଣୀୟ ସମନ ସ୍ମରେ ଝ ସର୍ବସଧାତାରମ ଚିନ୍ତ ରୂପମ ଆଦିତ୍ୟ ବର୍ଣ୍ଣ ତମ ସମ୍ପ୍ରସ୍ତା। ଏଇଭଳି ଭାବରେ ପୁରାଣ ପୁରୁଷ କବି କିଏ ହେଉଛନ୍ତି, କବି କହିଲେ ସବୁ ଜ୍ଞାନ ତାଙ୍କ ପାଖରେ ରହିଛି, ବିଦ୍ୱାନ ବ୍ୟକ୍ତି ସିଏ କବି ପୁରାଣ, ସବୁଠାରୁ ପୁରାଣ ପୁରୁଷ ସିଏ ପୁରାଣ ଅନୁଶାସିତ ଅନୁଶାସିତରମ ସବୁକିଛିର ସେ ଜୟ ଶ୍ରୀ ସୀତାରାମ ସବୁକିଛିର ଭଗବାନ କେମିତି ଧ୍ୟାନ କରିବେ, ନା ସିଏ ହେଉଛନ୍ତି କବି କହିଲେ ସବୁ ଜାଣନ୍ତି, ପୁରାଣ ପୁରୁଷ ସିଏ ହେଉଛନ୍ତି ସବୁଠାରୁ ପୁରାଣ ପୁରୁଷ ସିଏ, ଏବଂ ଅନୁଶାସିତ ରମ ସମସ୍ତଙ୍କୁ ନିୟନ୍ତ୍ରଣକାରୀ ଅଟନ୍ତି, ଅଣୁରଣିଆ ଅଣୁଠାରୁ ମଧ୍ୟ ଆହୁରି କ୍ଷୁଦ୍ର ସିଏ, ଆମର ଯେଉଁ ଆଟମ୍ ରହିଛି କହୁଛନ୍ତି ସବୁଠାରୁ କ୍ଷୁଦ୍ରତମ ବସ୍ତୁ, ତାହାଠାରୁ ମଧ୍ୟ ଆହୁରି ସେ କ୍ଷୁଦ୍ର, ଅଣୁରଣିଆ ଅଣୁରଣିଆ ମହତ୍ମୟାନ ଗୋଟେ ଶ୍ଳୋକ ଅଛନ୍ତି। ଅଣୁରଣିଆ ସମନୁସ୍ମର ଏଇଭଳି ଭାବରେ ଯେଉଁମାନେ ସ୍ମରଣ କରିବେ, ସର୍ବସ୍ୱ ଧାତାରମ ସମସ୍ତଙ୍କର ପୋଷଣ କାର୍ତ୍ତା ସେ ହେଉଛନ୍ତି, ସର୍ବସ୍ୱ ଧାତାରମ ଅଚିନ୍ତ୍ୟ ରୂପମ ତାଙ୍କର ରୂପକୁ ଆମେ ବୁଝିପାରିବା ନାହିଁ, ଭୌତିକ ଜଗତର ଉର୍ଦ୍ଧ୍ୱରେ ଧରମ ଅଚିନ୍ତ୍ୟ ରୂପମ ଆଦିତ୍ୟ ବର୍ଣ୍ଣମ, ଆଦିତ୍ୟ ବର୍ଣ୍ଣମ କରେ ସୂର୍ଯ୍ୟଙ୍କର ଯେଉଁଭଳି ଭାବରେ ରହିବ ଉଜ୍ଜଳ ବର୍ଣ୍ଣ ଭଗବାନ ସେଇଭଳି ଭାବରେ ଆଦିତ୍ୟ ବର୍ଣ୍ଣମ ତମସ ପରସ୍ଥା ଏ ଅନ୍ଧକାରରୁ ସେ ହେଉଛି ଉର୍ଦ୍ଧ। ଏଇଟାକୁ ଆଚାର୍ଯ୍ୟମାନେ କହନ୍ତି ହେଉଛି ଜ୍ଞାନ ମିଶ୍ର ଭକ୍ତି, ସେ ସର୍ବଦା ଏକ ପୁରୁଷ ଅଟନ୍ତି, ସେ ସୂର୍ଯ୍ୟ ସଦୃଶ ତେଜିଆନ ଅଟନ୍ତି, ଏବଂ ସେ ଦିବ୍ୟ ପୁରୁଷ ହେତୁ ଏ ଭୂତ ପ୍ରକୃତିର ବହୁ ଉର୍ଦ୍ଧ୍ୱରେ ଅବସ୍ଥିତ। ତେଣୁ ଏଇଭଳି ଭାବରେ ପ୍ରୟାଣ କାଳେ ମନସା ଚଳେନ ଭକ୍ତ୍ୟା ଯୁକ୍ତେ ଯୋଗ ବଳେନ ଚାହିଁବ ମୃଗ ମଧ୍ୟ ପ୍ରାଣ ଆବଶ୍ୟକ ସମ୍ୟକ ସତମ ପର ପୁରୁଷ ଅପେତି ଦିବ୍ୟମ। ଏ ଯୋଗୀମାନଙ୍କ କଥା କୁହାଯାଉଛି, ଅଷ୍ଟାଙ୍ଗ ଯୋଗ ଯେଉଁମାନେ ଆଚରଣ କରନ୍ତି ଷଷ୍ଠ ଅଧ୍ୟାୟରେ ଯେଉଁ କୁହାଗଲା, ସେଇଭଳି ଭାବରେ ଏ ତା ପରଶୁକ କହିବେ ସର୍ବଦ୍ୱାର ଯଦକ୍ଷରଂ ବେଦବିଦ ବଦନ୍ତି ଯଦି ବିଶନ୍ତି ଯତେ ବିତରାଗା ଯଦିଚ୍ଛନ୍ତ ବ୍ରହ୍ମଚର୍ଯ୍ୟ ଚରନ୍ତି ତତେ ପଦମ ସଂଗ୍ରହଣ ପ୍ରବକ୍ଷେ। କେମିତି ଜଣେ ସେଇ ସ୍ଥିତି ପ୍ରାପ୍ତ ହେବ, ଅଷ୍ଟାଙ୍ଗ ଯୋଗୀ କେମିତି ଭଗବାନ ଧ୍ୟାନ କରି ଭଗବତ ଧାମକୁ ଯିବେ ବା ତାଙ୍କର ଯେଉଁ ଅଭିଳେଖ ସ୍ଥାନ ଯିବେ ତାର ଉପାୟ ଭଗବାନ ସଂକ୍ଷେପରେ କହୁଛନ୍ତି। ସର୍ବଦ୍ୱାରାଣ ସଂଯମ୍ୟ ଆମର ଯେଉଁ ମନ ସବୁ ରହିଛି, ଇନ୍ଦ୍ରିୟମାନେ ସବୁ ରହିଛନ୍ତି, ଇନ୍ଦ୍ରିୟକୁ ସଂଯମ କରିକି ସର୍ବଦ୍ୱାର 9 ଦ୍ୱାର ରହିଛି ଆମର, ଏସବୁ ସଂଯମ କରିକିରି ମନ ହୃଦି ନିରୁଦ୍ଧ ମନ ଏବଂ ମନକୁ ଭଗବାନ ପାଖରେ ଲଗେଇକିରି ନିରୁଦ୍ଧ ନିୟନ୍ତ୍ରଣ କରିକିରି ମୂର୍ଣ୍ଣ ପ୍ରାଣ ମୂର୍ଣ୍ଣେ ଯେଉଁ ରହିଛି ମସ୍ତକ ରହିଛି ବ୍ରହ୍ମରନ୍ଧ୍ର ରହିଛି, ସେ ବ୍ରହ୍ମରନ୍ଧ୍ର ଦେଇକି ସେମାନେ ତାଙ୍କର ପ୍ରାଣବାୟୁକୁ ନେବେ, ଯେଉଁଠିକି ଚାହିଁବେ ସେଠାକୁ ଯାଇପାରିବେ। ଯୋଗୀମାନେ ଏହି ସିଦ୍ଧି ପ୍ରାପ୍ତ ହେଇଛନ୍ତି, ସେମାନେ ପ୍ରାଣମାସ୍ତି ଯୋଗ ଧାରଣ ଯୋଗ କରିକି ଏହି ସ୍ତରକୁ ସେମାନେ ପ୍ରାପ୍ତ ହେଇପାରିବେ। ତେଣୁ ଓମିତ୍ୟକାକରଂ ବ୍ରହ୍ମ ବ୍ୟାହରଣ ମା ମନୁସ୍ମରଣ ଯହ ପ୍ରାଜିତ୍ୟଜନ ଦେହ ସ୍ୱଜାତି ପରମାଗତି। ଓମ୍ କହିକରି ଯେଉଁ ଆମେ ଯେଉଁ କ'ଣ ଗାୟତ୍ରୀ କରୁଛେ, ଓମ୍ ଓମ୍ ହେଉଛି ଗାୟତ୍ରୀ, ଓମ୍ ଭୂର୍ଭୁବସ୍ୱ ଇତ୍ୟାଦି, ଓମ୍ ହେଉଛି ପ୍ରଣବ। ଯାହା ହଉ ପ୍ରଣବ ଯେଉଁମାନେ କରନ୍ତି, ଯେଉଁମାନେ ଜ୍ଞାନୀମାନେ ସେମାନେ ସାଧାରଣତଃ ଏହି ପ୍ରଣବକୁ ଉଚ୍ଚାରଣ କରନ୍ତି। ଓମ୍ ଶବ୍ଦରେ ଅର୍ଥରେ କୁହାଯାଇଛି ଅକାରଣ ଉଚ୍ଚତେ କୃଷ୍ଣ, ଜୀବ ଗୋସ୍ୱାମୀ କହୁଛନ୍ତି ଅକାର ହେଉଛି ଅ ଓମ, ତିନୋଟି ଅକ୍ଷର ମିଶିକିରି ଓମ୍ ହେଉଛି। ଅ ଶବ୍ଦରେ କୃଷ୍ଣଙ୍କୁ କୁହାଯାଏ, କୃଷ୍ଣଙ୍କୁ ବୁଝାଉଛି ଏବଂ ସର୍ବଲୌକିକ ନାୟକ। ଉ କାରଣ ଉଚ୍ଚତେ ରାଧା, ଉକାର କହିଲେ ରାଧାଙ୍କୁ ବୁଝାଏ ଏବଂ ମ କାର ଜୀବବାଚକ, ବ୍ୟକ୍ତି ସନ୍ଦର୍ଭରେ ଜୀବ ଗୋସ୍ୱାମୀଟା କହୁଛନ୍ତି। ତେଣୁ ଯେଉଁମାନେ ଜ୍ଞାନୀମାନେ ଏହି ପ୍ରଣବକୁ ଉଚ୍ଚାରଣ କରନ୍ତି, କାରଣ ଯେଉଁମାନେ ଭଗବାନଙ୍କର ଦ୍ୱେଷୀ ସେମାନେ ଭଗବାନଙ୍କର ନାମକୁ ଉଚ୍ଚାରଣ କରିପାରନ୍ତି ନାହିଁ, ସେମାନେ ଏହି ପ୍ରଣବକୁ ଉଚ୍ଚାରଣ କରନ୍ତି। ତେଣୁ ଏହିଭଳି ଭାବରେ ସେମାନେ ଯେଉଁ କରନ୍ତି, ସେମାନଙ୍କର ଯେଉଁ ଅଭିଳେଖ ସ୍ଥାନ ଅଛି ସେହି ସ୍ଥାନରେ ସେମାନେ ଯାଆନ୍ତି। ଏ ବ୍ରହ୍ମରନ୍ଧ୍ର ମାଧ୍ୟମରେ ସେମାନେ ପ୍ରାଣବାୟୁକୁ ନେଇକରି ସେ ବ୍ରହ୍ମରନ୍ଧ୍ର ଦେଇକି ବାହାରକୁ ଯାଆନ୍ତି, ଅନ୍ୟ ସ୍ଥାନକୁ ତାଙ୍କର ଅଭିଳେଖିତ ସ୍ଥାନ ପ୍ରାପ୍ତ ହୁଅନ୍ତି ସେମାନେ। ଅନନ୍ୟ ଚେତା ଶବ୍ଦଂ ଯେଉଁମାନେ ସ୍ମରତି ନିତ୍ୟ ସହ ତସ୍ୟାହଂ ସୁଲଭ ପାର୍ଥ ନିତ୍ୟ ଯୁକ୍ତ ସୁଯୋଗୀନ। ସେହିଭଳି ଭାବରେ ଯେଉଁମାନେ ଭଗବାନ ଭକ୍ତ ଅନନ୍ୟ ଚିତ୍ତ, ସେମାନେ ଅନ୍ୟ ଚିନ୍ତା କେବଳ ଭଗବାନଙ୍କୁ ସେ ଚିନ୍ତା କରୁଛନ୍ତି, ସବୁବେଳେ ଭଗବାନଙ୍କୁ ସେ ଚିନ୍ତା କରୁଛନ୍ତି, ତସ୍ୟା ଭଗବାନ ତାଙ୍କ ପାଇଁ ବହୁତ ସୁଲଭ ହେଇଯାଆନ୍ତି। ତସ୍ୟାହଂ ସୁଲଭ ପାର୍ଥ ନିତ୍ୟ ଯୁକ୍ତ ସୁଯୋଗୀନ, କାରଣ ସେମାନେ ଭଗବାନଙ୍କ ସହିତ ସବୁବେଳେ ଯୁକ୍ତ ହେଇକି ରହିଛନ୍ତି। ତେଣୁ ଭଗବାନଙ୍କ ସହିତ ଭଗବାନ ଆମ କିଛି ସୁଲଭ ହେଇଗଲେ କ'ଣ ଲାଭ କ'ଣ? ଭଗବାନ ମାମ ପ୍ରତ୍ୟ ପୁନର୍ଜନ୍ମ ଦୁଃଖାଳୟ ଅଶାଶ୍ୱତ ନା ଭୁବନ୍ତି ମହାତ୍ମାନଙ୍କ ସଂସିଦ୍ଧି ପରମାଙ୍ଗତା। ତେଣୁ ଏମାନେ ହେଉଛନ୍ତି ଭଗବାନ, ଯେମାନେ ପ୍ରାପ୍ତ ହେଉଛନ୍ତି ସେମାନେ ଆଉ ଏ ଭୌତିକ ଜଗତରେ ଦୁଃଖ କଷ୍ଟ ଭୋଗ କରିବାକୁ ପଡ଼ିବ ନାହିଁ। ଦୁଃଖାଳୟ ମାନେ ଭୌତିକ ଜଗତରେ ଜଣେ ଚାହିଁଲେ ମଧ୍ୟ ଦୁଃଖ ଭୋଗ କରିବା ପାଇଁ ରହିପାରିବ ନାହିଁ, କାହିଁକି ନା ଏଇଟା ଅଶାଶ୍ୱତ, ଏଇଟା ରହିବ କିଛି କାଳ, ରହିଲା ପରେ ପୁଣି ଧ୍ୱଂସ ହେଇଯିବ ଭୌତିକ ଜଗତ। ତେଣୁ ସେମାନେ ମହାତ୍ମାରେ ପରିଣତ ହେଇଯିବେ, ସେମାନେ ଭଗବାନ ପ୍ରାପ୍ତ ହେବେ, ସଂସିଦ୍ଧି ପରମ, ଏଇଟା ହେଉଛି ଶ୍ରେଷ୍ଠ ସିଦ୍ଧି। ମନୁଷ୍ୟ ଜୀବନର ଶ୍ରେଷ୍ଠ ସିଦ୍ଧି ହେଉଛି ଭଗବାନ ପ୍ରାପ୍ତ ହେବା। ତେଣୁ ଆ ବ୍ରହ୍ମ ଭୁବନ ଲୋକ ପୁନରାବର୍ତ୍ତନ ଅର୍ଜନ ମାମ ପ୍ରତ୍ୟୁତ କୁହନ୍ତି ଏହା ପୁନର୍ଜନ୍ମର ବିଦ୍ୟତେ। ବ୍ରହ୍ମ ଲୋକଠାରୁ ଆରମ୍ଭ କରିକି ତିନି ପ୍ରକାର ବ୍ରହ୍ମାର ଅଛନ୍ତି, ଏଥିରେ ଶାସ୍ତ୍ରରେ ଆଚାର୍ଯ୍ୟମାନେ କହିଛନ୍ତି। ମୁଁ ଏଇଟା ବୁଝିପାରୁନଥିଲି ପ୍ରକୃତରେ, ବ୍ରହ୍ମ ତ କହିଲେ ବ୍ରହ୍ମା ସାଧାରଣତଃ ତାଙ୍କର ଶେଷ ହେଇଗଲା ପରେ ଜୀବନ ସେ ଭଗବତ ଧାମକୁ ଯାଆନ୍ତି, କିନ୍ତୁ ତିନି ପ୍ରକାର ବ୍ରହ୍ମା ଆଣିଛନ୍ତି। ଯେଉଁମାନେ ଜ୍ଞାନୀ ବ୍ରହ୍ମା ସେମାନେ ବ୍ରହ୍ମ ଲୋକ ବ୍ରହ୍ମସ୍ତର ପ୍ରାପ୍ତ ହେବେ, ଯେଉଁମାନେ ଭକ୍ତ ବ୍ରହ୍ମା ସେମାନେ ଭଗବତ ଧାମକୁ ଯିବେ, ଆଉ କର୍ମୀ ବ୍ରହ୍ମା ଯେଉଁମାନେ, କାରଣ 100 ଜନ୍ମ ଧରିକି ଯେଉଁମାନେ ସ୍ୱଧର୍ମ ପାଳନ କରିବେ ସେମାନେ ବ୍ରହ୍ମା ହେବେ, ତେଣୁ ସେମାନେ କର୍ମୀ ବ୍ରହ୍ମା, ସେମାନେ ପୁଣି ବୌଦ୍ଧିକ ଜଗତକୁ ଆସିବେ, ସେଇଟା କୁହାଯାଉଛି। ଆ ବ୍ରହ୍ମ ଭୁବନ ଲୋକ ପୁନରାବର୍ତ୍ତନ ଅର୍ଜୁନ, ବ୍ରହ୍ମଲୋକଠୁ ଆରମ୍ଭ କରି ସବୁଠାରେ ପୁଣି ପୁନରାବୃତ୍ତି ଚାଲିଛି, ପୁଣି ଆସିବେ ଭୌତିକ ଜଗତ ପୃଥିବୀକୁ ଆସିବେ। ଏହିଭଳି ଭାବରେ ମାମ ପ୍ରତ୍ୟେତ କୁହନ୍ତୁ ଭଗବାନ ଯେଉଁମାନେ ପ୍ରାପ୍ତ ହେବେ ତାଙ୍କୁ ଆଉ ପୁନର୍ଜନ୍ମ ନେବାକୁ ପଡ଼ିବ ନାହିଁ। ତେଣୁ ବ୍ରହ୍ମଲୋକର ଐଶ୍ୱର୍ଯ୍ୟ ବିଷୟରେ ସଂକ୍ଷେପରେ ଭଗବାନ କହୁଛନ୍ତି, ସହସ୍ର ଯୁଗ ପର୍ଯ୍ୟନ୍ତ ମହର୍ଯ୍ୟତ ବ୍ରହ୍ମ ବିଦୁ। ଭୌତିକ ଜଗତର ସବୁଠୁ ଶ୍ରେଷ୍ଠ ଲୋକ ହେଉଛି ବ୍ରହ୍ମଲୋକ, ଯେଉଁଠି ବ୍ରହ୍ମା ରହୁଛନ୍ତି, ତାଙ୍କର ଗୋଟିଏ ଦିନ ହେଉଛି 1000 ଯୁଗ, 1000 ଦିବ୍ୟ ଯୁଗ। 1000 ଦିବ୍ୟ ଯୁଗ କହିଲେ 432 କୋଟି ବର୍ଷ, ଏତିକି ମିଶିଲେ 1000 ଦିବ୍ୟ ଯୁଗ ହେଲେ ଏଇଟା ହେଉଛି ଗୋଟିଏ ଦିବ୍ୟ ଯୁଗ। ଏଇଭଳି ଭାବରେ 432 କୋଟି ବର୍ଷ ଏଇଟା ହେଉଛି ବ୍ରହ୍ମାଙ୍କର ଗୋଟିଏ ଦିନ, ଦିନର ପରିମାଣ। ଏଇଭଳି ଭାବେ ତେହ ରାତ୍ର ବିଦୋଜନା, ତାଙ୍କ ରାତ୍ରି ମଧ୍ୟ ସେଇଭଳି ଭାବେ ରହିଛି। କୁହାଯାଏ ଯେତେବେଳେ ଭଗବାନ ଯେତେବେଳେ ରାସଲୀଳା କରୁଥିଲେ, ବ୍ରହ୍ମର ଆତ୍ର ଉପାବୃତ୍ତି ବୋଲି କୁହାଯାଇଛି। ସେ ଗୋଟିଏ ରାତ୍ରିରେ ବ୍ରହ୍ମାଙ୍କର ଗୋଟିଏ ରାତ୍ରି ମିଶି ଯାଇଥିଲା, ଅଦ୍ଭୁତ ଭଗବାନଙ୍କ ଲୀଳା। ତେଣୁ ଯାହା ହେଉ ଅବ୍ୟକ୍ତା ବକ୍ତ ସର୍ବେ ପ୍ରବଞ୍ଚ ହରାଗମେ ରାତ୍ରାଗମେ ପ୍ରଳିଆନ୍ତ ତତ୍ରିବା ଅବ୍ୟକ୍ତ ସଙ୍ଗେ କି। ତେଣୁ ବ୍ରହ୍ମାଙ୍କର ଗୋଟିଏ ଦିନରେ ଏ ଭୌତିକ ଜଗତ ସବୁ ସୃଷ୍ଟି ହୁଏ, ପୁଣି ଯେତେବେଳେ ରାତ୍ରି ହୋଇଯାଏ ସ୍ୱର୍ଗଲୋକ ପର୍ଯ୍ୟନ୍ତ ସବୁ ପ୍ରଳୟ ହୋଇଯାଏ। ସ୍ୱର୍ଗଲୋକ ପର୍ଯ୍ୟନ୍ତ ସ୍ୱର୍ଗଲୋକର ଉପରେ ଯେଉଁ ରହିଛି ମହତ ଲୋକ, ମହତ ଲୋକରେ ଯେଉଁମାନେ ଭୃଗୁ ଆଦି ଋଷିମାନେ ଅଛନ୍ତି ସେମାନେ ତା ଉପର ଲୋକକୁ ଯାଆନ୍ତି, ଏତେ ଗରମ ହୁଏ ତାଙ୍କୁ ରହିପାରନ୍ତି ନାହିଁ, ସେମାନେ ସବୁ ଜନଲୋକକୁ ଯାଆନ୍ତି। ମହତ ଲୋକରୁ ଉର୍ଦ୍ଧ ଲୋକର ସେଠି ସବୁ ବ୍ରହ୍ମାଙ୍କ ରାତ୍ରିରେ ସେଠି ପ୍ରଳୟ ହୁଏ ନାହିଁ, ସ୍ୱର୍ଗଲୋକ ପର୍ଯ୍ୟନ୍ତ ପ୍ରଳୟ ହୋଇଯାଏ। ତେଣୁ ପୁଣି ଯେତେବେଳେ ରାତ୍ର ସରିଯାଏ ସକାଳ ହୁଏ ପୁଣି ସୃଷ୍ଟି ଆରମ୍ଭ ହୁଏ। ଏଇଭଳି ଭାବରେ ସୃଷ୍ଟି ସ୍ଥିତି ପ୍ରଳୟ ଚାଲିଛି ଭୌତିକ ଜଗତରେ। ଭୂତ ଗାଁ ସହ ଏବାୟମ ଭୂତୁଆ ଭୂତୁଆ ପ୍ରଳିଅତେ ରାତ୍ରାଗାମୀ ବସ ପାହାତ ପ୍ରଭବନ୍ତୀ ଅହରାଗାମୀ। ରାତ୍ରିରେ ସବୁ ଧ୍ୱଂସ ହୋଇଯାଏ ପୁଣି ସକାଳ ହେଲେ ପୁଣି ସବୁ ସୃଷ୍ଟି ହୁଏ। ବ୍ରହ୍ମାଙ୍କର କାର୍ଯ୍ୟ ଚାଲିବ ପୁଣି ସକାଳ ହେଲେ। ପରସ୍ତସ୍ମାଦ ଭାବ ଅନ୍ୟ ବ୍ୟକ୍ତ ବ୍ୟକ୍ତା ସନାତନ ଜସ ସର୍ବେଶ ଭୂତ ଏସବୁ ନଶସ୍ତ ନବିନଶତି। ଆଉ ଗୋଟିଏ ସୃଷ୍ଟି ରହିଛି ଯେଉଁଟା ହେବ ଏଇଭଳି ଭୌତିକ ଜଗତ ଧ୍ୱଂସ ସୃଷ୍ଟି ସ୍ଥିତି ପ୍ରଳୟ ହେଉଥିଲା ବେଳେ ମଧ୍ୟ ସେଇଟା ସେଇଭଳି ଭାବେ ରହେ, ସେ ତାର ସେ ପ୍ରଳୟ ହୁଏ ନାହିଁ। ସେଇଟା କ'ଣ? ସେଇଟା ହେଉଛି ସନାତନ, ସନାତନ ଭଗବାନ ଭଗବଧାମ ଚିତ୍ ଧାମ, ସେଇଟା ସନାତନ, ତାର କିଛି ସୃଷ୍ଟି ସ୍ଥିତି ନାହିଁ, ପ୍ରଳୟ ନାହିଁ, ସବୁବେଳ ପାଇଁ ସେଇଟା ରହିଛି। ଅବ୍ୟକ୍ତ କ୍ଷର ଇତ୍ୟୁକ୍ତ ତମାଉ ପରମା ଗତି ଯେଉଁ ପ୍ରାପ୍ୟ ନ ନିବର୍ତ୍ତନ୍ତି ତ ଧାମ ପରମ ମମ। ଇଏ ହେଉଛି ଭଗବାନଙ୍କ ଶ୍ରେଷ୍ଠ ଧାମ, ଆମର ଗତି ହେଉଛି ସେଇଠିକି ଯିବା କଥା, ଆମର ପ୍ରକୃତ ଜୀବନର ଉଦ୍ଦେଶ୍ୟ ସେଇଟା ହେବା କଥା। ଅବ୍ୟକ୍ତ ଆମେ ଦେଖାଯାଉ ନାହିଁ, ସେଇଟା ଅକ୍ଷର କେବେ ତାର ପତନ ହେବ ନାହିଁ, ତମାଉ ପରମ ସେଇଟା ହେଉଛି ଶ୍ରେଷ୍ଠ ଗତି, ଏବଂ ଯେଉଁଟା ପ୍ରାପ୍ତ ହେଲେ ଆଉ ପୁଣି ଫେରିବାକୁ ପଡ଼ିବ ନାହିଁ, ସେ ଧାମ ହେଉଛି ଭଗବାନଙ୍କ ଶ୍ରେଷ୍ଠ ଧାମ। ପୁରୁଷ ସହ ପରପ୍ରାପ୍ତ ଭକ୍ତା ଲଭ୍ୟସ୍ଥନ ନେୟା, ସେହି ଭଗବାନ ପ୍ରାପ୍ତ ହେବା ପାଇଁ କେବଳ ଭକ୍ତି ମାଧ୍ୟମରେ ତାଙ୍କୁ ପ୍ରାପ୍ତ ହୋଇପାରିବା। ଯଶାନ୍ତ ସ୍ଥାନ ଭୂତାନି ଜିଅନ ସର୍ବବିଧମ ତତମ, ଯାହାଙ୍କ ଠାରେ ସବୁକିଛି ଏସବୁ ରହୁଛି। ଯତ୍ର କାଳେ ତ୍ୱନାବୃତ୍ତି ଆବୃତ୍ତି ଚାହିଁ ଯେଉଁ ଦିନ ପ୍ରେୟତା ଜାତି ତତ୍କ୍ଷଣଙ୍କ ବକ୍ଷାଙ୍କର ତତ୍ସବ, ଯେଉଁ କାଳର ପ୍ରଭାବ ରହିଛି କେଉଁ କାଳରେ ସର୍ବତ୍ୟାଗ କଲେ କ'ଣ ଅବତି ହେବ ସେ ବିଷୟରେ ଭଗବାନ କହୁଛନ୍ତି ସଂକ୍ଷେପରେ। ଅଗ୍ନିଜ୍ୟୋତି ରହ ଶୁକ୍ଳ ଷଣ୍ମାସ ଉତ୍ତରାୟଣ ତତ୍ର ପ୍ରାୟତା ଗଛନ୍ତି ବ୍ରହ୍ମ ବ୍ରହ୍ମବିଦ ଜନା। ଅଗ୍ନି ବା ଆଲୋକ ଜ୍ୟୋତି ଦିବସରେ ଶୁକ୍ଳ ଶୁକ୍ଳପକ୍ଷ ଷଣ୍ମାସ ଉତ୍ତରାୟଣ, ବର୍ତ୍ତମାନ ଉତ୍ତରାୟଣ ଚାଲିଲା, ସେଠୁ ଉତ୍ତରାୟଣ ଚାଲିଲା, ଏଇ ଉତ୍ତରାୟଣ ଯେମାନେ ସତ୍ୟତ୍ୟାଗ ତତ୍ର ପ୍ରାୟତା ଗଛନ୍ତି ବ୍ରହ୍ମ ବ୍ରହ୍ମବିଦ ଜନା, ସେଇ ସମୟରେ ସେମାନେ ବ୍ରହ୍ମବିଦ ବ୍ରହ୍ମସ୍ତରକୁ ପ୍ରାପ୍ତ ହେବେ, ବ୍ରହ୍ମବିଦ ଜନା ବ୍ରହ୍ମକୁ ସେମାନେ ଗଛନ୍ତି, ତାଙ୍କର ପୁନରାବୃତ୍ତି ହୁଏ ନାହିଁ। ଧୂମରାତି ତଥା କୃଷ୍ଣ ଷଣ୍ମାସା ଦକ୍ଷିଣାୟନମ ତତ୍ର ଚନ୍ଦ୍ରମସ ଜ୍ୟୋତି ଯୋଗୀ ପ୍ରାପ୍ୟ ନିବର୍ତ୍ତତେ। ଆଉ ଯେଉଁ ଅନ୍ଧକାରରେ ରାତ୍ରିରେ ଆଉ ଦକ୍ଷିଣ ଛଅ ମାସ ଯେଉଁ ରହି ଦକ୍ଷିଣ ଦକ୍ଷିଣାୟନରେ ସେ ସମୟରେ ଯେତେବେଳେ ଜାଣି ଶ୍ରତ୍ୟାଗ କରେ ସେତେବେଳେ ସେ ପୁଣି ବୌଦ୍ଧିକ ଜଗତକୁ ଫେରନ୍ତି। ଶୁକ୍ଳେ କୃଷ୍ଣ ଗତି ହେତେ ଜଗତ ଶାଶ୍ୱତ ମତେ ଏକା ଜାତି ଅନାବୃତ୍ତି ଅନ୍ୟ ମତେ ପୁନଃ। ତେଣୁ ଏଇଭଳି ଭାବରେ ଶୁକ୍ଳପକ୍ଷ କୃଷ୍ଣପକ୍ଷ ଭିତରେ ସବୁ ରହିଛି, କେଉଁଥିରେ ସେମାନେ ଯିବେ କେଉଁଥିରେ ଫେରି ଆସିବେ। କିନ୍ତୁ ନୈତେ ଶ୍ରୁତି ପାଠ ଜାନ ଯୋଗୀ ମହତ କର୍ଷଣ, ଯୋଗୀ ତାଙ୍କର ଏଥିରେ ସେ ମୁହ ହୁଅନ୍ତି ନାହିଁ। ତସ୍ମା ଯେକୌଣସି ସମୟରେ ସେ ଯେତେବେଳେ ଭଗବାନ ଚିନ୍ତା କରିକି ଯାଆନ୍ତି ଭଗବଧାମ ଯାଆନ୍ତି, ସେମାନେ ସେ ଶୁକ୍ଳପକ୍ଷ ହଉ କୃଷ୍ଣପକ୍ଷ ହଉ ରାତି ହଉ ଦିବସ ହଉ ଯାହା ବି ହଉ। ତସ୍ମା ସବୁ କାଳେ ଯୋଗଯୁକ୍ତ ହୁଆ ଅର୍ଜୁନ, ତେଣୁ ତମେ ସବୁ ସମୟରେ ଯୋଗଯୁକ୍ତ ହୁଅ ଅର୍ଜୁନ କହୁଛନ୍ତି। ବେଦେଶ ଯଜ୍ଞେଶ ତପସ ଚୈବ ଦାନେଶ ଯତ୍ ପୁଣ୍ୟ ଫଳ ପ୍ରତିଷ୍ଠମ ଅତ୍ୟଧିକ ସର୍ବବିଧମ ବିଦିତ୍ୱା ଯୋଗୀ ପରମ ସ୍ଥାନ ଚାର୍ଯ୍ୟ। ତେଣୁ ଅନ୍ୟ ଯେଉଁ ବେଦରେ ବା ଯଜ୍ଞରେ ବା ତପସ୍ୟାରେ ବା ଦାନ ଇତ୍ୟାଦି ପୁଣ୍ୟ ଫଳ କର୍ମ ସବୁ ରହିଛି, ତାର ଯେଉଁ ଫଳ ଜଣେ ପ୍ରାପ୍ତ ହୁଏ ସବୁକିଛି ଜଣେ ପ୍ରାପ୍ତ ହେବ ପରମ ସ୍ଥାନ ଉପେତି ଚାର୍ଯ୍ୟ, ଯୋଗୀ ଭଗବାନ ସହିତ ଯୁକ୍ତ ହେଲେ ସବୁକିଛି ପ୍ରାପ୍ତ ହୋଇଯିବ। ମୁଁ ପ୍ରଭୁପାଦ ମହାରାଜ ଶୋକରେ କହୁଛନ୍ତି ଯେ ଚାପ୍ଟର ସିକ୍ସ ଥ୍ରୁ ଟୁଏଲ୍ଭ ଆର୍ ଦ ଏସେନ୍ସ ଅଫ୍ ଦି ଗୀତା, ଛଅରୁ ବାର ଇଏ ହେଉଛି ଗୀତାର ସାର। ଇଫ୍ ୱାନ୍ ଇଜ୍ ଫର୍ଚୁନେଟ୍ ଟୁ ଅଣ୍ଡରଷ୍ଟାଣ୍ଡ ଦି ଗୀତା ଏସ୍ପେସିଆଲି ଦ ସିକ୍ସ ମିଡ଼ିଲ ସିକ୍ସ ଚାପ୍ଟର୍ସ, ସାତରୁ ବାର ଏଇ ଛଅଟି ଅଧ୍ୟାୟ ରହିଛି, ଏଇଟାକୁ ଜଣେ ଯଦି ବୁଝିପାରିବ ତାହେଲେ ଇନ୍ ଦ ଆସୋସିଏସନ୍ ଅଫ୍ ଡିଭୋଟିଜ୍ ଦେନ୍ ଇଜ୍ ଲାଇଫ୍ ଆଡ଼ଭାନ୍ସ ବିକମ୍ସ ଗ୍ଲୋରିଫାଏଡ଼୍। ଏ କେବଳ ଜଣେ ବୁଝିପାରିବେ ଯେ ଭକ୍ତଙ୍କ ସଙ୍ଗ କଲେ ତେଣୁ ତାଙ୍କ ଜୀବନ କ'ଣ ଜୀବନ ଗୌରବମୟ ହୋଇଯିବ ଏବଂ ଗ୍ଲୋରିଫାଏଡ଼୍ ବିୟଣ୍ଡ ଅଲ୍ ଫାଇନାନ୍ସିଆଲ ସାକ୍ରିଫାଇସେସ୍ ଚ୍ୟାରିଟି ସ୍ପେକୁଲେସନ୍ସ ଏଟ୍ସେଟ୍ରା। ତେଣୁ ଆଉ ଯେଉଁ ସବୁ ବେଦରେ ଯଜ୍ଞ ପ୍ରତ୍ୟେକ ସବୁ ରହିଛି ତା ଦେହରେ ସେ ଯେଉଁ ପୁଣ୍ୟଫଳ ପ୍ରାପ୍ତ ହେବେ କେବଳ ଭଗବାନ ପ୍ରାପ୍ତ ହେଲେ ସବୁକିଛି ସେ ପ୍ରାପ୍ତ ହୋଇଯିବେ। ତେଣୁ ଅଷ୍ଟମ ଅଧ୍ୟାୟ ଶେଷରେ ନବମ ଅଧ୍ୟାୟରେ କହୁଛନ୍ତି ଭଗବାନ ଗୃହତମ ଜ୍ଞାନ ଗୃହତର ଗୃହତମ ପରମାତ୍ମା ସମ୍ବନ୍ଧୀୟ ଜ୍ଞାନ ହେଉଛି ଗୃହତର ଜ୍ଞାନ, ଆତ୍ମା ସମ୍ବନ୍ଧୀୟ ବା ବ୍ରହ୍ମ ସମ୍ବନ୍ଧୀୟ ଜ୍ଞାନ ହେଉଛି ଗୃହ ଜ୍ଞାନ। ଏଇ ନବମ ଅଧ୍ୟାୟରେ ଭଗବାନ ଗୃହତମ ଜ୍ଞାନ ଦେଉଛନ୍ତି। ଇଦମ୍ ତୁ ଯେ ଗୃହତମ ପବକ୍ଷାମି ଅନୁସିଏବେ ଜ୍ଞାନ ବିଜ୍ଞାନ ସହିତ ଯଜ୍ଞାନ୍ତ ମୁଖ୍ୟ ଶଶୁଭା। ଭଗବାନ ଏ ନବମ ଅଧ୍ୟାୟରେ ଯେଉଁ ଜ୍ଞାନ ଦେଉଛନ୍ତି ବିଜ୍ଞାନ ସହିତ ଦେଉଛନ୍ତି, ଏଇଟାକୁ ଜଣେ ପ୍ରାପ୍ତ ହେଲେ ଏ ଭୌତିକ ଜଗତରୁ ପାର ହୋଇପାରିବ। ଇଏ ହେଉଛି ସବୁଠାରୁ ଗୃହତମ ଜ୍ଞାନ, ହେଉଛି ଭକ୍ତି। ଅନ୍ତିମରେ ସେଇଟା କହିବେ ରାଜ ବିଦ୍ୟା ରାଜ ଗୃହଂ ପବିତ୍ରମ ଇଦମ ଉତ୍ତମ ପ୍ରତୀକ୍ଷା ଭଗବାନ ଧର୍ମ ସୁସୁଖମ କର୍ତ୍ତୁମ ବ୍ୟୟ। ଇଏ ହେଉଛି ସବୁଠାରୁ ଶ୍ରେଷ୍ଠ ବିଦ୍ୟା ଏବଂ ସବୁଠାରୁ ବୃହତ୍ତମ ଜ୍ଞାନ ଏବଂ ସବୁଠାରୁ ପବିତ୍ରତମ ଜ୍ଞାନ, ଯାହାକୁ ଜାଣିଲେ ପ୍ରତ୍ୟକ୍ଷା ଭଗବାନ ଏଇଟାକୁ ନିଜେ ଅନୁଭବ କରିପାରିବେ। ପ୍ରତ୍ୟକ୍ଷା ଭଗବାନ ଧର୍ମ ସୁସୁଖମ ଏ ଧର୍ମକୁ ଆଚରଣ କରିବା ପାଇଁ ବହୁତ କଷ୍ଟ ନାହିଁ, ବହୁତ ସୁଖରେ ବହୁତ ସୁସୁଖ ଅତ୍ୟନ୍ତ ସୁଖଦାୟକ ଏଇଟା। ଏବଂ କର୍ତ୍ତୁମ ଅବ୍ୟୟ ଯାହା କରିବେ ସେ କେବେ ନଷ୍ଟ ହେବ ନାହିଁ ଅବ୍ୟୟ। ଅଶ୍ରଦ୍ଧାନା ପୁରୁଷା ଧର୍ମଶାସ୍ତ୍ର ପରନ୍ତପ ଅପ୍ରାପ୍ୟମାନ ବର୍ତ୍ତନ୍ତେ ମୃତ୍ୟୁ ସଂସାର ବର୍ତ୍ତମାନ। କିନ୍ତୁ ଏଥିରେ ଯେଉଁମାନେ ଶ୍ରଦ୍ଧା ନାହିଁ ସେମାନେ ବହୁତ ଜଗତକୁ ପୁଣି ଫେରିବେ ମୃତ୍ୟୁ ସଂସାର ବର୍ତ୍ତମାନ। ତେଣୁ ମୟାତମ ଇଦମ୍ ସର୍ବଂ ଜଗତ ଅବ୍ୟକ୍ତି ମୂର୍ତ୍ତି ନା ମସ୍ତାନି ସର୍ବଭୂତାନି ନ ଚାହାନ୍ତି ସୁବସ୍ଥିତ। ଇଏ ହେଉଛି ଅଚିନ୍ତ ଭେଦାଭେଦ ତତ୍ତ୍ୱ, ଭଗବାନଙ୍କ ପାଖରେ ସବୁକିଛି ରହିଛି ପୁଣି ଭଗବାନ ସବୁଠାରେ ନାହାନ୍ତି। ଜଗତ ଅବ୍ୟକ୍ତି ମସ୍ତାନି ସବୁ ଭଗବାନ ପାଖରେ ସବୁକିଛି ରହିଛି କିନ୍ତୁ ଭଗବାନ ସେଠାରେ ନାହାନ୍ତି। ଏ ଅଚିନ୍ତ ଭେଦାଭେଦ ତତ୍ତ୍ୱ ରହିଛି। ନଚମସ୍ତାନି ଭୂତାନି ପଶ୍ଚିମେ ଯୋଗମେଶ୍ୱର ଭୂତ ଗୁଣ ଭୂତସ୍ତ ମମାତ୍ମା ଭୂତ ଭାବନ। ତେଣୁ ଭଗବାନ ଯଦିଓ ସବୁଠାରେ ଅଛନ୍ତି ପୁଣି ସବୁଠାରେ ନାହାନ୍ତି। ତେଣୁ କେବଳ ଜଣେ ଭକ୍ତ ହିଁ ସେ ଭଗବାନ ଦର୍ଶନ କରିପାରିବେ, ନହେଲେ ଅନ୍ୟମାନେ ଦେଖିପାରିବେ ନାହିଁ। ଯଥା କାଶ ତାକୁ ଉଦାହରଣ ଦେଉଛନ୍ତି କିଭଳି ଭାବରେ ନା ଯଥା କାଶ ସ୍ଥିତ ନିତ୍ୟଂ ବାୟୁ ସର୍ବତ୍ର ଗୋମା ତଥା ସର୍ବାଣି ଭୂତାନି ମତ୍ସ୍ୟାନି ପଦାରୟ। ଯେମିତି ଆକାଶ ସବୁଠାରେ ରହିଛି ଏବଂ ବାୟୁ ମଧ୍ୟ ଯଥା କାଶ ସ୍ଥିତ ନିତ୍ୟଂ ବାୟୁ ସର୍ବତ୍ର ବାୟୁ ସବୁଠାରେ ରହିଛନ୍ତି, ସେହିଭଳି ଭାବରେ ଭଗବାନ ପାଖରେ ସମସ୍ତେ ରହିଛନ୍ତି, ଭଗବାନ ସମସ୍ତଙ୍କ ହୃଦୟରେ ମଧ୍ୟ ରହିଛନ୍ତି। ସର୍ବଭୂତାନି କୌନ୍ତେୟ ପ୍ରକୃତି ଜାତି ମାମିକାମ କଳ୍ପକେ ପୁନଃସ୍ଥାନି କଳ୍ପାଦ ବିଶୁଦ୍ଧାମ୍ୟମ। ସର୍ବଭୂତାନି କୌନ୍ତେୟ ପ୍ରକୃତି ଜାତି ମାମିକାମ ସବୁ ଜୀବମାନେ ଭଗବାନ ପାଖରେ ଭୌତିକ ଜଗତ ଧ୍ୱଂସ ହୋଇଗଲେ ଭଗବାନ ପାଖରେ ହିଁ ସେମାନେ ରହିବେ। କଳ୍ପକେ ପୁନଃସ୍ଥାନି କଳ୍ପକ୍ଷୟ ହୋଇଗଲା ପରେ ସେମାନେ ତାଙ୍କ ପାଖରେ ପୁଣି ଯେତେବେଳେ ଆରମ୍ଭ ହେବ ପୁଣି ଆସି ସୃଷ୍ଟି ହେବେ। ଏଇଭଳି ଭାବରେ ଚାଲିଥିବ ଜନ୍ମ ମଧ୍ୟ ଚାଲିଥିବ। ପ୍ରକୃତି ସମ ଅବଷ୍ଟଭ୍ୟ ବିଶୁଦ୍ଧ ପୁନଃ ପୁନଃ ଭୂତ ଗ୍ରାମ ଏବଂ କୃଷ୍ଣ ଅବଶ ପ୍ରକୃତି ବସା। ଭଗବାନ ସୃଷ୍ଟି କରୁଛନ୍ତି, ସ୍ଥିତି କରୁଛନ୍ତି, ପୁଣି ପ୍ରଳୟ କରୁଛନ୍ତି ଏବଂ ସିଏ ଯେଉଁ କରୁଛନ୍ତି କ'ଣ ନା ତାଙ୍କର କୌଣସି ପ୍ରକୃତି ବିଶୁଦ୍ଧ ଭୂତ ଗ୍ରାମ ଅବଶ ପ୍ରକୃତି ବସା ବା ସମସ୍ତେ ଏଇଭଳି ଭାବେ ସୃଷ୍ଟି ସ୍ଥିତି ତାଙ୍କର ଚାଲିଛି, ଅବଶ୍ୟ ଭାବ ସେମାନେ ସୃଷ୍ଟି ସ୍ଥିତି ପ୍ରଳୟ ରହୁଛନ୍ତି। ନଚ ମାନ୍ତାନି କର୍ମାଣି ନିବଦ୍ଧନ୍ତି ଭଗବାନ ଯଦି ବି ସବୁ କାର୍ଯ୍ୟ କରୁଛନ୍ତି କିନ୍ତୁ ଭଗବାନ ସେଥିରେ ବନ୍ଧନ ହେଉନାହାନ୍ତି। ଉଦାସୀନ ଉଦାସୀନ ବୋଲି ସେ ସବୁ କାର୍ଯ୍ୟ କରୁଛନ୍ତି ଆହ୍ନ ତେସୁ କର୍ମସୁ। ତେଣୁ ଭଗବାନ ମୟା ଦକ୍ଷିଣ ପ୍ରକୃତି ସିଏ ସଚରାଚରମ ହେତୁ ନାନନ କୌନ୍ତେୟ ଜଗତ ବି ପରିବର୍ତ୍ତିତ। ଯେଉଁ ରହିଛି କ'ଣ ଭଗବାନ ଅଧ୍ୟକ୍ଷତାରେ ଯେମିତି କହିଲେ ନ୍ୟୁଟନ କହିଲେ ମାଧ୍ୟାକର୍ଷଣ ଶକ୍ତି ରହିଛି, ମାଧ୍ୟାକର୍ଷଣ ଶକ୍ତି ଦ୍ୱାରା ଇଏ ସବୁ ଆତ୍ମଟା ତଳେ ପଡ଼ିଗଲା କିନ୍ତୁ ଏ ଶକ୍ତି କେମିତି କାହା କାରଣ କ'ଣ ସେଇଟା ସେ କହିପାରିଲେ ନାହିଁ। କିନ୍ତୁ ଭଗବାନ ସବୁ ତାର ମୂଳ କାରଣ ହେଉଛନ୍ତି ଭଗବାନ। ଭଗବାନଙ୍କ ଇଚ୍ଛାରେ ଭଗବାନଙ୍କର ଅଧ୍ୟକ୍ଷତାରେ ଏସବୁ କାର୍ଯ୍ୟ କରୁଛି, ପ୍ରକୃତି କାର୍ଯ୍ୟ କରୁଛି। ଇଏ ହେଉଛି ହେତୁ, ଦିସ୍ ଇଜ୍ ଦ କଜ୍, ଇଏ ହେଉଛି ପ୍ରକୃତ କାରଣ। ଜଗତ ବି ପରିବର୍ତ୍ତେ, ଜଗତରେ ଯେଉଁ ପରିବର୍ତ୍ତନ ହେଉଛି ଇଏ ଭଗବାନଙ୍କ ଇଚ୍ଛାରେ ହେଉଛି। ତେଣୁ ଅବଜାନନ୍ତ ମାଂ ଗୁଢ଼ା ମାନସିଂ ତନୁମାଶ୍ରିତମ୍ ପରମ ଭାବମ୍ ଅଜାନନ୍ତ ମାଂ ଭୂତ ମହେଶ୍ୱର। ଭଗବାନଙ୍କୁ ଲୋକମାନେ ଜାଣିପାରନ୍ତି ନାହିଁ, ମୂର୍ଖମାନେ ଜାଣିପାରନ୍ତି ନାହିଁ। ଭଗବାନ ଯେ ସବୁକିଛିର ଈଶ୍ୱର ସେମାନେ ଜାଣିପାରନ୍ତି ନାହିଁ। ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଗୋଟେ ସୁନ୍ଦର ଭାବରେ ଗୋଟେ ଉଦାହରଣ ଦେଇଛନ୍ତି, ଯେମିତି ଚେତନ ଚର୍ଦ୍ଦା ମଧ୍ୟ କହିଛି, କୃଷ୍ଣର ଯତକ ଖେଳା ସର୍ବୋତ୍ତମ ନରଲୀଳା। ଭଗବାନର ଯେତେ ବିଭିନ୍ନ ପ୍ରକାର ସବୁ ତାଙ୍କର କାର୍ଯ୍ୟ ସବୁ ହେଉଛି ଏବଂ ବା ବିଭିନ୍ନ ପ୍ରକାର ଅବତାର ଗ୍ରହଣ କରୁଛନ୍ତି, ଶ୍ରେଷ୍ଠ ଅବତାର ହେଉଛନ୍ତି ଭଗବାନଙ୍କ ମନୁଷ୍ୟ ରୂପରେ ଆସୁଛନ୍ତି। ଭକ୍ତି ସିଦ୍ଧାନ୍ତ ସରସ୍ୱତୀ କହୁଛନ୍ତି ଯେ ଶ୍ରୀକୃଷ୍ଣଙ୍କର ଗୋକୁଳ ଲୀଳା, ବାସୁଦେବ ସଂକର୍ଷଣ ଆଦି ପରବ୍ରହ୍ମ ଲୀଳା, କାରଣାନବସାୟୀ ପ୍ରଭୃତି ପୁରୁଷାବତାର ଲୀଳା, ମତ୍ସ୍ୟ କୁର୍ମା ଆଦି ନୈମିତ୍ତିକ ଅବତାର ଲୀଳା, ବ୍ରହ୍ମା ଶିବା ଆଦି ଗୁଣାବତାର ଲୀଳା, ପୃଥୁ ବ୍ୟାସ ଆଦି ଆବେଶାବତାର ଲୀଳା, ସବିଶେଷ ପରମାତ୍ମା ଆଦି ଲୀଳା, ନିର୍ବିଶେଷ ବ୍ରହ୍ମ ପ୍ରଭୃତି ଅନନ୍ତ କ୍ରୀଡ଼ାମୟ ଭଗବାନଙ୍କର ଖେଳ ସମୂହ ମଧ୍ୟ ତାରତମ୍ୟ ବିଚାରରେ କୃଷ୍ଣଙ୍କର ନରଲୀଳା ହିଁ ସର୍ବଶ୍ରେଷ୍ଠ। କୃଷ୍ଣଙ୍କର ସ୍ୱରୂପ ନରବପୁ, ଗୋପବେଶ, ବେଣୁହସ୍ତ, ନବକିଶୋର ଓ ନଟବର୍ଣ୍ଣ। ସୁନ୍ଦର ଭାବରେ କହିଛନ୍ତି ସିଏ। ତେଣୁ ମୋଘାଶା ମୋ ପ୍ରମାଣ ମୋ ଜ୍ଞାନ ଉଚିତ ଦଶର ଆତ୍ମସୀମା ଆସିଯ ପ୍ରକୃତି ମୋହିନୀ ସୀତା। ଯେଉଁମାନେ ଭଗବାନଙ୍କ ଶରଣରେ ଯିବେ ନାହିଁ ତାଙ୍କର ସବୁ ଆଶା ବିଫଳ ହେଇଯିବ, ମୋଘାଶା ସବୁ କର୍ମ ମଧ୍ୟ ମୋଘ କର୍ମ ବିଫଳ ହେବ ଏବଂ ତାଙ୍କର ଜ୍ଞାନ ମଧ୍ୟ ମୋଘ ଜ୍ଞାନ ବିଚିତ ସହ ରାକ୍ଷସୀ ମାସରେ ସେ ପ୍ରକୃତି ମୋହିନୀ ସୁଦା। ଏ ପ୍ରକୃତି ମୋହିନୀ ପ୍ରକୃତି ଭିତରେ ତିନି ଗୁଣର ଯେଉଁ ପ୍ରକୃତି ରହିଛି ଏଇଥିରେ ସେମାନେ ରହିଛି କାର୍ଯ୍ୟ କରୁଛନ୍ତି। ଭଗବାନଙ୍କର ଶରଣ ନ ଯିବା ପର୍ଯ୍ୟନ୍ତ ତାଙ୍କର ସବୁକିଛି ବ୍ୟର୍ଥ ହୋଇଯାଉଥିବ। କିନ୍ତୁ ଯେଉଁମାନେ ଭଗବାନଙ୍କ ଶରଣରେ ଯାଉଛନ୍ତି ସେମାନେ ହେଉଛନ୍ତି ମହାତ୍ମା। ମହାତ୍ମାନସ୍ତ ମା ପାଠ ଦୈବୀ ପ୍ରକୃତି ମାଶ୍ରିତା ଭଗନ୍ତି ଅନ୍ୟାନ୍ୟ ମନୁଷ୍ୟ ଜ୍ଞାନ୍ତ ମୃତାଧି ମବ୍ୟାମ। ମହାତ୍ମା ଯେଉଁମାନେ ସେମାନେ ଜାଣନ୍ତି ଭଗବାନଙ୍କର ଅନନ୍ୟ ଉପାସନା କରନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ। ସେ ଜାଣନ୍ତି ଭଗବାନ ହିଁ ସବୁକିଛିର ଉର୍ଦ୍ଧ୍ୱରେ, ତେଣୁ ତାଙ୍କର ଶରଣରେ ଯାଆନ୍ତି। ସତତ ଇଏ ମହାତ୍ମାନଙ୍କର ଲକ୍ଷଣ। ପ୍ରଭୁପାଦ ମହାରାଜ ଶ୍ରୀ କଥାରେ ସୁକୁଟି କହିଥିଲେ, ଯେତେବେଳେ ବମ୍ବେରେ ଆମର ଯେଉଁ ଧୂରେ ମନ୍ଦିର ରହିଛି ସେ ସମୟରେ ଯେଉଁ ଲୋକ ଜଣକ ସେ ଦେଇଥିଲେ ସେ ଜାଗାକୁ, ସେ ଜାଗାକୁ ଜବରଦସ୍ତି ନେଇଯାଉଥିଲେ। ମନ୍ଦିରଟି ନିର୍ମାଣ କରି ଛୋଟିଆ ଟେମ୍ପୋରାରୀ ମନ୍ଦିର ହେଇଥିଲେ ତାକୁ ଭାଙ୍ଗିଦେବା ପାଇଁ ଆସିଥିଲେ ଏବଂ ସେଇ ସମୟରେ ଯିଏ ପୋଲିସ କମିଶନର ଥିଲେ ବମ୍ବେରେ ସେ ଏଇ କଥାଟି କହିଥିଲେ, ଇଏ ଗୋଟେ ନୁଇସାନ୍ସ କରୁଛନ୍ତି, କୀର୍ତ୍ତନ କରୁଛନ୍ତି ଗୋଟେ ନୁଇସାନ୍ସ କରୁଛନ୍ତି ବୋଲି କହିଥିଲେ। ଏ ଯେଉଁ ବହୁତ କଥା ରହିଛି, ପ୍ରଭୁପାଦ ମହାରାଜ ଏଇ ଶ୍ଲୋକଟିକୁ ଉଦ୍ଧାର କରିଥିଲେ। ଦେଖନ୍ତୁ ମହାତ୍ମାମାନେ ସବୁବେଳେ ଭଗବାନଙ୍କ ନାମ କୀର୍ତ୍ତନ କରନ୍ତି, ସତତଂ କୀର୍ତ୍ତୟନ୍ତୁ ମା, ସବୁବେଳେ ସେମାନେ ଭଗବାନଙ୍କ କୀର୍ତ୍ତନ କରନ୍ତି ଏବଂ ଯତନ୍ତସ୍ୟ ଦୃଢ଼ବତ, ସେଥିପାଇଁ ସେମାନେ ଯତ୍ନ ନିଅନ୍ତି, ଦୃଢ଼ତାର ସହିତ ଭଗବାନଙ୍କ କୀର୍ତ୍ତନ କରନ୍ତି ଏବଂ ଭଗବାନଙ୍କୁ ନମସ୍କାର କରିକିରି ପ୍ରଣାମ କରିକିରି ଭଗବାନଙ୍କ ସହିତ ନିତ୍ୟ ଭାବରେ ଉପାସନା କରନ୍ତି। ଏ ଶ୍ଳୋକଟି ସେ ଉଦ୍ଧାର କରିଥିଲେ ସେହି ସମୟରେ। ଯାହା ହେଉ, ଯେଉଁମାନେ ମହାତ୍ମା ନୁହନ୍ତି ସେମାନେ ହେଉଛନ୍ତି କିଏ କିଏ ନା ଜ୍ଞାନୀ, ଜ୍ଞାନ ଯଜ୍ଞେନ ଚାପ୍ୟନ ଯଜନ୍ତ ମା ଉପାସତେ। ଯେଉଁମାନେ ମହାତ୍ମା ନୁହନ୍ତି ସେମାନେ ଜ୍ଞାନରେ, ଜ୍ଞାନ ମାଧ୍ୟମରେ ଭଗବାନଙ୍କୁ ଉପାସନା କରନ୍ତି। ବିଭିନ୍ନ ପ୍ରକାର ଜ୍ଞାନର ଉପାସନା ମାର୍ଗ ରହିଛି, ଏକତ୍ୱେନ ପୃଥକ୍ତ୍ୱେନ ବହୁଧା ବିଶୁଦ୍ଧ ମୁଖମ୍ ଅହମ୍ ଗ୍ରହ ଉପାସକ, ବିଭିନ୍ନ ପ୍ରକାର ଉପାସନା ସବୁ ରହିଛି। ନିଜକୁ ଭଗବାନ ବୋଲି ଭାବିକି ଉପାସନା କରନ୍ତି, ଏକତ୍ୱେନ ପୃଥକ୍ତ୍ୱେନ ଅଲଗା ଅଲଗା ଭାବରେ ଭଗବାନ ସବୁଠାରେ ବିଦ୍ୟମାନ, ଏଇଭଳି ଭାବରେ ବହୁଧା ବିଶୁଦ୍ଧ ମୁଖମ୍ ବା ଭାଗବତ ଆରମ୍ଭରେ ବିଶ୍ୱତ୍ୱ ମୁଖମ ବିଷୟରେ କୁହାଯାଉଛି, ଏକାଦଶ ଅଧ୍ୟାୟରେ ବିଶ୍ୱତ୍ୱ ମୁଖ ବିଷୟରେ କୁହାଯିବ ଭଗବାନ କେମିତି ସବୁ ବିଶ୍ୱ ରୂପ ରହିଛି ତାଙ୍କର। ଏଇଭଳି ଭାବରେ ଜ୍ଞାନୀମାନେ ଭଗବାନଙ୍କୁ ଆରାଧନା କରନ୍ତି, ଅହମ୍ ପ୍ରତୁର ଅହମ୍ ଯଜ୍ଞ ସଦା ଅହମ୍ ଔଷଧମ ମନ୍ତ୍ର ଅହମ୍ ଅହମ୍ ବାଜ୍ୟ ଅହମ୍ ଆଗୁଣୀ ଅହମ୍ ଉତ୍ତମ। ତେଣୁ ସେମାନେ ଜ୍ଞାନୀମାନେ ଏଇଭଳି ଭାବରେ ଭଗବାନଙ୍କର ଯେଉଁମାନେ ଶରଣ ନିଅନ୍ତି ନାହିଁ ସେମାନେ ଅନ୍ୟ ସବୁ କଥା କ୍ରତୁ ବା ଯଜ୍ଞ ଯେଉଁ ରହୁଛି ଯଜ୍ଞ ସ୍ୱାଧା ସ୍ୱାଧା ସ୍ୱଧା ମହମ ଔଷଧମ ଏସବୁ ଅଲଗା ଅଲଗା ବସ୍ତୁ ସବୁ ରହିଛି, ଏସବୁ ଜ୍ଞାନୀମାନେ ଏହିଭଳି ଭାବରେ ଭଗବାନଙ୍କୁ ଉପାସନା କରନ୍ତି। ବିଭିନ୍ନ ପ୍ରକାର ଉପାସନାର ମାର୍ଗ ରହିଛି, ଯେମିତି ଆମେ ଭକ୍ତିବାଲା ଭକ୍ତ ଆମେ ଏସବୁ ବିଷୟରେ ଜାଣିପାରୁନା। ଯାହା ବି ହଉ, ନବ ଅଧ୍ୟାୟରେ ନ 15 ଏଇଟା କୁହାଯାଇଛି, ଆମ କ୍ରତୁ ଆମ ଯଜ୍ଞ ସଦା ମହମ ଔଷଧମ ମନ୍ତ୍ର ଏବାଜ୍ୟମ ଅହମ ଅଗ୍ନି ଅହମ ଉତ୍ତମ। ଏଇଭଳି ଭାବରେ ଜ୍ଞାନ ମାଧ୍ୟମରେ ଭଗବାନଙ୍କ ଯେଉଁମାନେ ବ୍ରହ୍ମ ଚିନ୍ତନ କରନ୍ତି, ମୁଁ ଧର୍ମାଚରଣ ପଦ୍ଧତି, ମୁଁ ଯଜ୍ଞ, ମୁଁ ପୁତ୍ରପୁରୁଷଙ୍କ ଅର୍ପିତ ସାମଗ୍ରୀ, ମୁଁ ଔଷଧ ଉଦ୍ଭିଦ, ମୁଁ ମନ୍ତ୍ର, ମୁଁ ମଧ୍ୟ ବୃତ ଅଗ୍ନି ଏବଂ ଯଜ୍ଞରେ ଅର୍ପଣ କରାଯାଇଥିବା ସାମଗ୍ରୀ ମଧ୍ୟ ଅଟେ। ଏହିଭଳି ଭାବରେ ପିତାମହ ଜଗତୁ ମାତା ଭ୍ରାତା ପିତାମହ ବେଦ୍ୟମ ପବିତ୍ର ମୁଙ୍କାର ଉତ୍ସାହ ଦୂରେଇ ବଚ। ଏହିଭଳି ଭାବରେ ସେମାନେ ମଧ୍ୟ କ'ଣ ଜ୍ଞାନ ମାଧ୍ୟମରେ ଭଗବାନଙ୍କୁ ଆରାଧନା କରନ୍ତି। ଗତି ବର୍ତ୍ତା ପ୍ରଭୁ ସାକ୍ଷୀ ନିବାସ, ମୁଁ ଏହି ବ୍ରହ୍ମାଣ୍ଡର ପିତା ମାତା ଧାରଣକର୍ତ୍ତା ଏବଂ ପିତାମହ ଅଟେ। ମୁଁ ଜ୍ଞେୟ ବା ଯାହା ଜାଣିବା ଉଚିତ ପବିତ୍ରକାରୀ ଏବଂ ଓଂକାର ଅଟେ। ମୁଁ ମଧ୍ୟ ରୁକ୍ସାମ ଏବଂ ଯଜୁର୍ବେଦ ଅଟେ। ଗତିର୍ଭତା ପ୍ରଭୁ ସାକ୍ଷୀ ନିବାସ ଶରଣ ସ୍ରୋତ ପ୍ରଭବ ପ୍ରଳୟ ସ୍ଥାନ ନିଧାନ ବିଜମାବ୍ୟାମ। ମୁଁ ଲକ୍ଷ୍ୟସ୍ଥଳ ପୋଷଣକର୍ତ୍ତା ପ୍ରଭୁ ସାକ୍ଷୀ ନିବାସ ସ୍ଥଳ ଶରଣ ରକ୍ଷକ ଏବଂ ଅତ୍ୟନ୍ତ ଅନ୍ତରଙ୍ଗ ବନ୍ଧୁ ଅଟେ। ମୁଁ ପ୍ରତ୍ୟେକଟିର ମୂଳାଧାର ଆଶ୍ରୟସ୍ଥଳ ଏବଂ ଅକ୍ଷୟ ବୀଜ ଅଟେ। ଏହିଭଳି ଭାବରେ ଜ୍ଞାନୀମାନେ ଭଗବାନଙ୍କର ଆରାଧନା କରନ୍ତି। ତେଣୁ ଏହିଭଳି ଭାବରେ କହିକିରି ତ୍ରୈବିଦ୍ୟା ତପାମି ଅହମ୍ ବର୍ଷମ ନିଗୃଣାମ ଉଚିତାମି ଚ ଅମୃତଂ ତେ ମୃତ୍ୟୁ ଚ ସଦସତ୍ୟାହମ ଅର୍ଜୁନ। ଭଗବାନ ଏକାଧାରରେ ଅମୃତ ଏବଂ ମୃତ୍ୟୁ ମଧ୍ୟ। ଯେଉଁମାନେ ଭଗବାନଙ୍କ ଶରଣ ଯିବେ ଭଗବାନ ତାଙ୍କ ପାଇଁ ଅମୃତ, କିନ୍ତୁ ଯେଉଁମାନେ ଭଗବାନଙ୍କ ଶରଣ ଯିବେ ନାହିଁ ଭଗବାନ ତାଙ୍କ ପାଖରେ ମୃତ୍ୟୁ ରୂପରେ ଆସି ପହଞ୍ଚି ଯାଆନ୍ତି। ତେଣୁ ସିଏ ଏ ଖରାଦିନେ ବହୁତ ଉତ୍ତାପ ପ୍ରଦାନ କରନ୍ତି, ବର୍ଷା ଦିନେ ପୁଣି ବର୍ଷା କରାନ୍ତି। ନିଗୃଣାମ ଉଚିତ ଆମିଛ ଅମୃତ ସଦସ୍ୟ ମଧ୍ୟ ତୈବିଧା ମାନ ସମବାହୁତ ବାପା ଜଗେ ରିଷ୍ଟ ସୁବଟିଂ ପ୍ରାର୍ଥନ୍ତି ତିଏ ପୁଣ୍ୟ ମାସାଧ୍ୟ ଶୁଣନ୍ତି ଲୋକଙ୍କ ଅସ୍ମୃତି ଦିବ୍ୟାଣ ଦିବିଦି ଭୋଗା। ଏ ବେଦରେ ତିନୋଟି କାଣ୍ଡ ରହିଛି, ଯେଉଁ ବେଦରେ ଯେଉଁ ରହିଛି ଋଗ୍ବେଦ ସମବେଦ ଯଜୁର୍ବେଦ ଏ ତ୍ରୈବିଦ୍ୟା ବୋଲି କୁହାଯାଉଛି। ଏଥିରେ ଏ ଯେଉଁ କର୍ମକାଣ୍ଡିଆ ଯଜ୍ଞ ସବୁ ରହିଛି ସମବାହ ପୁତ ବାପା, ଏ ସମବାହନ କରିକିରି ସେମାନେ ପାପରୁ ପ୍ରତିକ୍ରିୟାରୁ ମୁକ୍ତ ହୋଇଯାଆନ୍ତି ଏବଂ ସେମାନେ ସ୍ୱର୍ଗରକୁ ଯିବା ପାଇଁ ପ୍ରାର୍ଥନା କରନ୍ତି ଭଗବାନଙ୍କୁ। ତେ ପୁଣ୍ୟମା ଅସାଧ୍ୟ ସେହି ଯଜ୍ଞର ଫଳସ୍ୱରୂପ ପୁଣ୍ୟ ଫଳ ଅନୁସାରେ ସେମାନେ ଅଶ୍ନନ୍ତି ଦିବ୍ୟାନ ଦେବୀ ଦେବୀ ଭୋଗା, ଦେବଲୋକକୁ ଯାଇକି ସେଠି ବହୁତ ପ୍ରକାର ଐଶ୍ୱର୍ଯ୍ୟ ସେମାନେ ଭୋଗ କରନ୍ତି। ତେତଂ ଭୁକ୍ତା ସ୍ୱର୍ଗଲୋକଂ ବିଶାଳଂ କିଣେ ପୁଣ୍ୟ ମର୍ତ୍ତଲୋକଂ ବିଶନ୍ତି ଏବଂ ତ୍ରୈଦେବ ମନପ୍ରପନ୍ନା ଗତାଗତଂ କାମ କାମ ଲଭନ୍ତେ। ତେଣୁ ଏହିଭଳି ଭାବରେ ସ୍ୱର୍ଗଲୋକକୁ ଯାଇକରି ବହୁତ ବିଶାଳ ଉପଭୋଗ ସବୁ କଲା ପରେ କିଣେ ପୁଣ୍ୟ ମର୍ତ୍ତ ପୁଣ୍ୟ ସରିଗଲା ପରେ ପୁଣି ପୃଥିବୀ ପୃଷ୍ଠକୁ ଆସନ୍ତି ଏବଂ ତ୍ରୈଧର୍ମ ମନପ୍ରପନା ଗତାଗତଂ କାମ ତିନି ଧର୍ମ ରହିଛି ସତ୍ୱରଜତମ ତିନି ଗୁଣରେ ଏହି ପୃଥିବୀ ଜଗତରେ ଘୁରି ବୁଲନ୍ତି। କିନ୍ତୁ ଅନନ୍ୟାଶ୍ରିତ ଗୋମାନ ଯୋଜନା ପ୍ରତିପାସରେ ତେସା ମୃତ୍ୟାଭିଯୁକ୍ତା ନାମ ଯୋଗକ୍ଷେମ ଭାବ୍ୟ। ଅନନ୍ୟ ଭାବରେ ଯେଉଁମାନେ ଭଗବାନଙ୍କ ଶରଣରେ ଯାଆନ୍ତି ତାଙ୍କର ସବୁକିଛି ଯାହା ଆବଶ୍ୟକତା ରହିଛି ସବୁକିଛି ଭଗବାନ ପ୍ରଦାନ କରି ନିଜେ ବହନ କରିକି ପ୍ରଦାନ କରନ୍ତି। ଯୋଗକ୍ଷେମ ଭାବ୍ୟ ଏ ଶ୍ଳୋକଟି ବହୁତ ଗୁରୁତ୍ୱପୂର୍ଣ୍ଣ, କାରଣ ବହୁତ ଭକ୍ତମାନଙ୍କର ସନ୍ଦେହ ଥାଏ ଭଗବାନ କାହିଁକି ବୋହିକି ନେବେ, ଭଗବାନ କାହିଁକି ବୋହିକି ନେବେ ସେ କଥା ରହିଛି। ତେଣୁ ଯାହା ବି ହଉ ଭଗବାନ ସେଇଟା ଦେଖେଇ ଦେଇଛନ୍ତି, ଭଗବାନ ନିଜେ ବୋହିକି ନେଇକି ଯାଇଛନ୍ତି ତାଙ୍କ ପାଖକୁ ସବୁ ଯୋଗକ୍ଷେମ ଭାବ୍ୟ। ତେଣୁ ଯେ ବି ଅନ୍ୟ ଦେବତା ଭକ୍ତା ଯେମିତି ସଦ୍ୟାନୁତା ତେ ବି ମହାମେବ ପଞ୍ଚୟ ଯେମିତି ଅଭିଧି ପୂର୍ବକ। କିନ୍ତୁ ଯେଉଁମାନେ ଅନ୍ୟ ଦେବତାମାନେ ପୂଜା କରନ୍ତି ଯଦିଓ ସେଇଟା ଭଗବାନ ପୂଜା ହୁଏ କିନ୍ତୁ ସାଧାରଣତଃ ସେମାନେ ଅଭିଧିପୂର୍ବକ ପୂଜା କରନ୍ତି। ବିଧିପୂର୍ବକ ପୂଜା ରହିଛି, ଅଭିଧିପୂର୍ବକ ପୂଜା ରହିଛି, ସାଧାରଣତଃ ଅଭିଧିପୂର୍ବକ ପୂଜା କରନ୍ତି। ସେମାନେ ଭାବନ୍ତି ଦେବତା ହେଉଛନ୍ତି ସବୁକିଛିର ମୂଳ ବା ସ୍ୱତନ୍ତ୍ର, ଏହିଭଳି ଭାବରେ ତାଙ୍କୁ ପୂଜା କରନ୍ତି। ଅହମ୍ ହି ସର୍ବଜ ଜ୍ଞାନ ଭକ୍ତା ଚ ପ୍ରଭୁରେ ହେଉଛ ନ ତୁମାମ ଅଭିଜାନାତି ତତ୍ତ୍ୱେ ନା ତ ସେବନ୍ତିତେ। ତେଣୁ ଭଗବାନ ହେଉଛନ୍ତି ସବୁ ଯଜ୍ଞର ଫଳଦାତା ସିଏ ଏବଂ ଭଗବାନ ହେଉଛନ୍ତି ଉପଭୋଗକାରୀ, ଏବଂ ଏଇଟାକୁ ଯଦି ଯେଉଁମାନେ ତତ୍ତ୍ୱରେ ଜାଣନ୍ତି ନାହିଁ ସେମାନଙ୍କର ପତନ ହୋଇଯାଏ। ତେଣୁ ତତ୍ତ୍ୱଟା ବହୁତ ଗୁରୁତ୍ୱପୂର୍ଣ୍ଣ, ନହେଲେ ତାଙ୍କର ପତନ ହୋଇଯିବ। ଯାଆନ୍ତି ଦେବପୁତା ଦେବାନ, ପିତୃ ଯାଆନ୍ତି ପିତୃପୁତା, ଭୂତାଣୀ ଯାଆନ୍ତି ଭୂତେଜା, ଯାଆନ୍ତି ମୋର ଯାହା ଦିନ ପିମା। ଯେଉଁମାନେ ଦେବତାମାନଙ୍କୁ ପୂଜା କରିବେ ସେମାନେ ଦେବଲୋକ ପ୍ରାପ୍ତ ହେବେ, ଏବଂ ଭୂତ ପ୍ରତିମାନଙ୍କୁ ଯେଉଁ ପୂଜା କରିବେ ସେମାନେ ସେ ଲୋକକୁ ଯିବେ, ଏବଂ ଯେଉଁମାନେ ଭଗବାନଙ୍କୁ ପୂଜା କରିବେ ସେମାନେ ଭଗବାନ ଧାମକୁ ଯିବେ। ତେଣୁ ଏଠି କହୁଛନ୍ତି ପତ୍ରଂ ପୁଷ୍ପଂ ଫଳଂ ତୋୟଂ ଯେଉଁ ଭକ୍ତା ପ୍ରଚିତି ତଦଂ ଭକ୍ତି ଉପଭୂତମ ଅସ୍ନାନ ପ୍ରଦାତ୍ମନ। ଭଗବାନଙ୍କୁ ଉପାସନା କରିବା ପାଇଁ ବହୁତ ସହଜ, ପତ୍ରଟେ ବା ଫୁଲଟେ ବା ଫଳଟେ ଦେଲେ ବା ପାଣି ମିଣ୍ଟେ ଦେଲେ ଭଗବାନ ପ୍ରାପ୍ତ ହୋଇଯିବେ। ଆଉ ଶ୍ରୀ ସୁନ୍ଦର ରାଧାକୃଷ୍ଣ ସ୍ୱାମୀ ମହାରାଜ ବହୁତ ସୁନ୍ଦର ଭାବରେ କଥା କହୁଥିଲେ, ଗୋଟିଏ ପତ୍ର ଦେଇକି ଦ୍ରୌପଦୀ ଭଗବାନ ପ୍ରାପ୍ତ ହୋଇଗଲେ। ସେ ଯେଉଁ ବନବାସରେ ଥିଲାବେଳେ ଦୁର୍ଯ୍ୟୋଧନ ପଠାଇଥିଲେ 10,000 ଶିଷ୍ୟଙ୍କ ସହିତ ଦୁର୍ବାସ ଯାଇ ପହଞ୍ଚି ଯାଇଥିଲେ, ଏବଂ ଭଗବାନ ଗୋଟିଏ ପତ୍ର ପ୍ରାପ୍ତ ହୋଇକି ସନ୍ତୁଷ୍ଟ ହୋଇଗଲେ, ଏବଂ ସବୁ 10,000 ଶିଷ୍ୟମାନେ ସମସ୍ତଙ୍କ ପେଟ ଫୁଲ ହୋଇଗଲା। ପତ୍ର ପୁଷ୍ପ ଗଜରାଜ ଗୋଟିଏ ଫୁଲ ଦେଖି ଦେଇ ଭଗବାନଙ୍କୁ ଭଗବତ ଧାମ ପ୍ରାପ୍ତ ହୋଇଗଲେ, ଏବଂ ଫଳରେ ଉଦାହରଣ ସେ ଦେଇଛନ୍ତି ଏମ୍ ଏସ୍ ସବରୀ। ରାମଜୀଙ୍କର କଥା ଆସିବ ଆସନ୍ତାକାଲି ଆମେ ଶୁଣିବା, ଏଇଭଳି ଭାବରେ ଯାଇ ପହଞ୍ଚିବେ ସବରୀଙ୍କ ଆଶ୍ରମରେ ପହଞ୍ଚିବେ ଜୀବନ ଗମନ ସମୟରେ, ସେ ଫଳ ଦେଇକି ଭଗବାନ ଭଗବତ ଧାମ ସେ ପ୍ରାପ୍ତ ହେଲେ। ଏବଂ ତୋୟମ ଜଳ, ଜଣେ ରାଜା ଥିଲେ କ'ଣ ତାଙ୍କ ନା ରତିଦେବ, 48 ଦିନ ଧରି ଉପବାସ ରହିଲେ, ଏବଂ ଲାଷ୍ଟକୁ କେବଳ ଗୋଟିଏ ଗ୍ଲାସ୍ ଜଳ ଥିଲା, ସେ ଜଳକୁ ମଧ୍ୟ ପାନ ନ କରି ସେ ମୃତ୍ୟୁବରଣ କଲେ, ତଥାପି ସେ ଅତିଥିମାନଙ୍କୁ ଦେଇଦେଲେ, ନିଜେ ପାନ କଲେ ନାହିଁ। ଏଇଭଳି ଭାବରେ ସେ ଭଗବାନ ପ୍ରାପ୍ତ ହେଲେ, ଏସବୁ କଥା ବହୁତ ବିସ୍ତାର ଭାବେ ରହିଛି, ଆମେ କହିଲୁ ସଂକ୍ଷେପରେ କହିଲେ। ତଦାମ ଭକ୍ତି ଉପରୋତ୍ତମ ଅସ୍ନାନ ପ୍ରଦାତ୍ମନ, ଏ ଭକ୍ତି ଶବ୍ଦ ଏଠି ଦୁଇଥର ବ୍ୟବହାର କରାଯାଇଛି। ଭକ୍ତିରେ ଯଦି ଆମେ ଭଗବାନ ପ୍ରଦାନ କରିବା ତାହେଲେ ଭଗବାନ ଗ୍ରହଣ କରିବେ। ଭଗବାନ କହିଲେ ଅସ୍ନାମି, ମୁଁ ଖାଦ୍ୟ ଗ୍ରହଣ କରେ। ଏଇଭଳି ଶ୍ଳୋକଟି ମଧ୍ୟ ଭାଗବତମ 10:81 ଅଧ୍ୟାୟରେ ଭଗବାନ କହିଛନ୍ତି ସୁଦାମାଙ୍କୁ, ଏବଂ ସେଠି ଆଚାର୍ଯ୍ୟମାନେ ଟୀକାରେ କହନ୍ତି ଏମିତିକି ଫୁଲକୁ ମଧ୍ୟ ଭଗବାନ ଖାଇଦିଅନ୍ତୁ। ଫୁଲଟା ଯଦି ଆଗ୍ରହଣ କରିବା କଥା, କିନ୍ତୁ ଭକ୍ତିରେ ଜଣେ ଉପହାର ଦେଉଛନ୍ତି ମାନେ ସେ ଭୁଲି ଯାଆନ୍ତି, ଏଇଟା ଖାଇବା କଥା ନା ଶୁଣିବା କଥା, ଭଗବାନ ଖାଇଦିଅନ୍ତି। ଏଇଭଳି ଭାବରେ ଟୀକାକାରମାନେ ସବୁ କଥା କହିଛନ୍ତି। ଯେଉଁ ପ୍ରଭୁପାଦ ମହାରାଜ କହିଛନ୍ତି ପ୍ରିପେୟାରିଂ ନାଇସ୍ ସିମ୍ପଲ୍ ଭେଜିଟେବୁଲ୍ ଡିସେସ୍ ଏନେବୁଲ୍ ୱାନ୍ ଟୁ ଆଡ଼ଭାନ୍ସ ଷ୍ଟେଡ଼ିଲି ଇନ୍ ଲାଇଫ୍ ଟୁ ପ୍ୟୁରିଫାଏ ଦ ବଡ଼ି ଆଣ୍ଡ ଟୁ କ୍ରିଏଟ୍ ଫାଇନ୍ ବ୍ରେନ୍ ଟିସ୍ୟୁଜ୍ ହ୍ୱିଚ୍ ୱିଲ୍ ଲିଡ୍ ଟୁ କ'ଣ କ୍ଲିଅର୍ ଥିଙ୍କିଂ। ଭଗବାନଙ୍କୁ ସବୁ ଖାଦ୍ୟ ଅର୍ପଣ କରିବା ଦ୍ୱାରା କ'ଣ ହେଉଛି ନା ଆମେ ଭକ୍ତି ମାର୍ଗରେ ବହୁତ ଅଗ୍ରସର କରିବା, ଏବଂ ଏଇଟା ଯେ ଆମର ଶରୀରକୁ ପବିତ୍ର କରିବ ତାହା ନୁହଁ, ତା ସହିତ ବହୁତ ସୂକ୍ଷ୍ମ ତନ୍ତୁକୁ ସୃଷ୍ଟି କରିବ, ଯାହାଦ୍ୱାରା କି ଆମେ ଭଗବାନ ବିଷୟରେ ଅନେକ ଜ୍ଞାନ ପ୍ରାପ୍ତ ହେବା। ଏଇଭଳି ଭାବରେ ରହିଛି, ତେଣୁ ଯତ୍ କରୋସି ଯତ୍ ଅସ୍ନାସି ଯତ୍ ଜୁହୋସି ଦଦାସି ଯତ୍ ଯତ୍ ତପସ୍ୟସି କୌନ୍ତେୟ ତତ୍ କୃଷ୍ଣ ଦର୍ପଣ। ଏଇଠି କର୍ମ ମିଶ୍ରା ଭକ୍ତି ବୋଲି କୁହାଯାଏ, ଯାହା କରୁଛ ସବୁକିଛି ମୋତେ ଅର୍ପଣ କର, ଯତ୍ ଅସ୍ନାସି ଯାହା ଖାଉଛ ସେଇଟା ମୋତେ ଅର୍ପଣ କର, ଯତ୍ ଜୁହୋସି ଯେଉଁ ଯଜ୍ଞ କରୁଛ ଭଗବାନଙ୍କୁ ଅର୍ପଣ କର, ଯତ୍ ତପସ୍ୟ ଏବଂ ଏଇ ଯେଉଁ ଭଗବତ ଗୀତା ପାଠ କରୁଛି ମୋତେ ଗୋଟେ ଯଜ୍ଞ। ଆମେ ପ୍ରଭୁ ସବୁବେଳେ କହନ୍ତି ଆପଣଙ୍କର ବସ୍ତୁ ଆମେ ଆପଣଙ୍କୁ ସମର୍ପଣ କରୁଛୁ, ଅନ୍ତିମରେ ଏଇଟା କୁହାଯିବ। ଏଇଟା ହେଉଛି କ'ଣ, ଏଇଟା ହେଉଛି କର୍ମ ମିଶ୍ରା ଭକ୍ତି ବୋଲି କୁହାଯାଉ, ଯତ୍ ଜୁହୋସି ଦଦାସି ଯତ୍, ଏବଂ ଯେଉଁ ଦାନ କରୁଛନ୍ତି ଏବଂ ଯେଉଁ ତପସ୍ୟା କରୁଛନ୍ତି ସେଇଟା ମୋତେ ଅର୍ପଣ କର। ଶୁଭାଶୁଭ ଫଳେ ରହିବ ମୋକ୍ଷ ସେ କର୍ମ ବନ୍ଧ ନେଇ ସନ୍ନ୍ୟାସ ଯୋଗଯୁକ୍ତ ଆତ୍ମା ବିମୁକ୍ତ ମା ଉପାସସି। ଏଇଭଳି ଭାବରେ ଶୁଭାଶୁଭ ଫଳରୁ ଉର୍ଦ୍ଧକୁ ଯାଇକରି କର୍ମ ବନ୍ଧନରୁ ସେମାନେ ମୁକ୍ତ ହେବେ, ଏବଂ ଭଗବାନ ସହିତ ଯୁକ୍ତ ହୋଇକରି ଭଗବାନ ପ୍ରାପ୍ତ ହେବେ। ସନ୍ନ୍ୟାସ ଯୋଗଯୁକ୍ତ ଆତ୍ମା ବିମୁକ୍ତ ମା ଉପାସସି। ଏଠି କୁହାଯାଉଛି ଯେମିତି ବିଶ୍ୱନାଥ ଚକ୍ରଠାକୁର କହୁଛନ୍ତି, ଭଗବାନ ଭକ୍ତ ବତ୍ସଳ ପ୍ରସିଦ୍ଧ ହେବ, କିନ୍ତୁ କର୍ମ ବତ୍ସଳ ବା ଜ୍ଞାନ ବତ୍ସଳ ବୋଲି ବା ଯୋଗୀ ବତ୍ସଳ ବୋଲି କୁହାଯାଏ ନାହିଁ। ତେଣୁ ଭଗବାନ ହେଉଛନ୍ତି ଭକ୍ତ ବତ୍ସଳ, ଭକ୍ତିରେ ଯଦି ଜଣେ ଅର୍ପଣ କରିବ ତାହେଲେ ସେ ଭଗବାନ ଗ୍ରହଣ କରିବେ। ସମହଂସର ଭୂତେଷୁ ନାମେ ଦୋଷୋସ୍ତିନ ପ୍ରିୟ ଯେ ଭଜନ୍ତି ତୁମା ଭକ୍ତ୍ୟା ମହିତେ ତେଷୁ ଚାପ୍ୟ। ଭଗବାନ ସମସ୍ତଙ୍କ ପ୍ରତି ସମାନ, କାହାର ସେ କାହାକୁ ସେ ଦୋଷ କରନ୍ତି ନାହିଁ ବା କାହାକୁ ନିଜର ବୋଲି ଅଧିକା କିଛି ପ୍ରିୟ ତାଙ୍କର ସେମିତି କିଛି ବାଛ ବିଚାର ନଥାଏ। କିନ୍ତୁ ଯେଉଁମାନେ ଭଗବାନ ଭଜନ କରନ୍ତି ସେମାନେ ଭଗବାନଙ୍କୁ ଭୁଲି ଯାଆନ୍ତି ନାହିଁ କି ସେ ମଧ୍ୟ ଭଗବାନ ଭୁଲି ଯାଆନ୍ତି ନାହିଁ, ଭଗବାନ ମଧ୍ୟ ତାଙ୍କୁ ଭୁଲି ଯାଆନ୍ତି ନାହିଁ। ସେ ତାଙ୍କର ଭଗବାନଙ୍କୁ ପ୍ରିୟ, ଭଗବାନ ମଧ୍ୟ ତାଙ୍କର ପ୍ରିୟ। ତେଣୁ ଏ ଶ୍ଳୋକର ଭାବାର୍ଥରେ ପ୍ରଭୁପାଦ ମହାରାଜ କହିଛନ୍ତି ଯେ ୱେନ୍ ଏ ଡାଇମଣ୍ଡ ଇଜ୍ ସେଟ୍ ଇନ୍ ଏ ଗୋଲ୍ଡେନ୍ ରିଙ୍ଗ ଅଫ୍ ଇଟ୍ ଲୁକ୍ସ ଭେରି ନାଇସ୍। ଗୋଟେ ସୁବର୍ଣ୍ଣ ମୁଦିରେ ଯଦି ଗୋଟେ ହୀରାଟି ଖଚିତ ହୋଇଯାଇଥାଏ ତାହେଲେ ଟିକେ ସୁନ୍ଦର ଦେଖାଯାଏ। ଦ ଗୋଲ୍ଡ ଇଜ୍ ଗ୍ଲୋରିଫାଏଡ୍ ଆଣ୍ଡ ଆଟ୍ ଦ ସେମ୍ ଟାଇମ୍ ଦ ଡାଇମଣ୍ଡ ଇଜ୍ ଅଲସୋ ଗ୍ଲୋରିଫାଏଡ୍। ସୁନାଟା ଗୌରବାନ୍ୱିତ ହୁଏ ଏବଂ ସେ ହୀରା ମଧ୍ୟ ଗୌରବାନ୍ୱିତ ହୁଏ। ସେହିଭଳି ଭାବରେ ଦି ଲର୍ଡ ଆଣ୍ଡ ଦ ଲିଭିଂ ଏଣ୍ଟିଟି ଇଜ୍ ଇଟର୍ନାଲି ଗ୍ଲିଟର୍ ଆଣ୍ଡ ୱେନ୍ ଇ ଲିଭିଂ ଏଣ୍ଟିଟି ବିକମ୍ସ ଇନକ୍ଲାଇନ୍ ଟୁ ଦ ସର୍ଭିସ୍ ଅଫ୍ ଦି ସୁପ୍ରିମ୍ ଲର୍ଡ ହି ଲୁକ୍ସ ଲାଇକ୍ ଗୋଲ୍ଡ। ତେଣୁ ସେହିଭଳି ଭାବରେ ଭଗବାନ ଏବଂ ସର୍ଭିସ୍ ଅଫ୍ ଦି ଲିଭିଂ ଏଣ୍ଟିଟି ଇଟର୍ନାଲି ଗ୍ଲିଟର୍ ଆଣ୍ଡ ୱେନ୍ ଏ ଲିଭିଂ ଏଣ୍ଟିଟି ଇନକ୍ଲାଇନ୍ ଟୁ ସେହିଭଳି ଭାବରେ ଲର୍ଡ ଭଗବାନ ସବୁବେଳେ ଦି ଲର୍ଡ ଆଣ୍ଡ ଦ ଲିଭିଂ ଏଣ୍ଟିଟି ଇଟର୍ନାଲି ଗ୍ଲିଟର୍ ସବୁବେଳେ ସେମାନେ ଉଜ୍ଜଳ ଦେଖାଯାଆନ୍ତି ବା ସେମାନେ ଚିକ୍ଚିକ୍ କରୁଥାନ୍ତି। କିନ୍ତୁ ଭଗବାନଙ୍କ ସେବାରେ ଯେତେବେଳେ ଯେତେବେଳେ ଭକ୍ତ ନିଯୁକ୍ତ ହୋଇଯାଏ ସେତେବେଳେ ସେ ସୁବର୍ଣ୍ଣ ଭଳି ଦେଖାଯାଏ। ଏବଂ ଭଗବାନ ହେଉଛନ୍ତି ହୀରା, ଦ ଲର୍ଡ ଇଜ୍ ଏ ଡାଇମଣ୍ଡ ଆଣ୍ଡ ସୋ ଦିସ୍ କମ୍ବିନେସନ୍ ଇଜ୍ ଭେରି ନାଇସ୍। ତେଣୁ ଏଇଭଳି ଭାବରେ ଆମେ ଯଦି ଭଗବାନଙ୍କ ସହିତ ଯୁକ୍ତ ହୋଇଯିବା ଆମେ ସେଇଭଳି ଭାବରେ ଗୌରବାନ୍ୱିତ ହୋଇଯିବା, ଆମର ସେଇଭଳି ଭାବରେ କ'ଣ ସୌନ୍ଦର୍ଯ୍ୟ ବୃଦ୍ଧି ପାଇବ। ତେଣୁ ଅଭିଚେତ ସୁଦ୍ରାଚାର ଭଜତେ ମା ମନନି ଭାଗ ସାଧୁର ଏବଂ ସମନ୍ତବ୍ୟ ସମ୍ୟକ ବ୍ୟବସ୍ଥିତ ହିସ। ଯେତେ ବଡ଼ ଦୁରାଚାରୀ ବ୍ୟକ୍ତି ହୁଅନ୍ତୁ ପଛକେ ଯଦି ଭଗବାନର ସେ ଅନନ୍ୟ ଭାବେ ପୂଜା କଲେ ତାକୁ ସାଧୁ ବୋଲି କୁହାଯିବ, ସାଧୁ ବୋଲି କୁହାଯିବ। କ୍ଷିପ୍ରଂ ଭବତି ଧର୍ମାତ୍ମା ଶଶି ଶାନ୍ତିନି ଗଛନ୍ତି କୁହନ୍ତି ପ୍ରତି ଜାଣି ନହେଲେ ଭକ୍ତ ପ୍ରଣଶତି। ତେଣୁ ଖୁବ୍ ଶୀଘ୍ର ସିଏ ଭକ୍ତରେ ପରିଣତ ହୋଇଯିବ, ଧର୍ମାତ୍ମାରେ ପରିଣତ ହୋଇଯିବ ଏବଂ ଭଗବାନ ନିଜେ ନ କହିକରି କୁନ୍ତି ପୁତ୍ରକୁ କହିଲେ ତୁମେ ଘୋଷଣା କର ମୋର ଭକ୍ତର କେବେ ବିନାଶ ହେବ ନାହିଁ। ଆଚାର୍ଯ୍ୟମାନେ ଟିକାରେ କହୁଛନ୍ତି ତୁମେ ଖାଲି କଥାରେ ନୁହଁ ଘୋଷ କାହାଳୀ ସବୁ ଲଗେଇକରି ବିବାଦମାନ ସଭାରେ ଯାଇକି ଘୋଷଣାଙ୍କର ହାତ ଉଦ୍ଧବ କରିକିରି ଯେଉଁମାନେ ଭଗବାନ ଭକ୍ତ ତାଙ୍କର କେବେ ବିନାଶ ହେବ ନାହିଁ। ଏଇଭଳି ଭାବରେ ବହୁତ ବହୁତ ବିସ୍ତାର ଭାବରେ ବାସ୍ତୁ ସବୁ ରହିଛି। ତେଣୁ ମାଙ୍ଗି ପାର୍ଥ ବିପାଶିତ ଯେଉଁ ବି ସୁପାର୍ ଜନ ହେଉ ସ୍ତ୍ରୀ ଓ ବୈଶ୍ୟ ତଥା ଶୁଦ୍ରା ତେ ବି ଯାଆନ୍ତି ପରାଙ୍ଗତି। ତେଣୁ ଭଗବାନ ଯେଉଁମାନେ ଆଶ୍ରୟ କରିକିରି ଯେତେ ନୀଚ ଯୌନ ବ୍ୟକ୍ତି ହେଲେ ମଧ୍ୟ ସେମାନେ ଶ୍ରେଷ୍ଠ ସ୍ଥିତି ପ୍ରାପ୍ତ ହେବେ। ସ୍ତ୍ରୀ ଲୋକ ହୁଅନ୍ତୁ ବୈଶ୍ୟ ହୁଅନ୍ତୁ ତୁ ଶୂଦ୍ର ହୁଅନ୍ତୁ ସେମାନେ ଶ୍ରେଷ୍ଠ ସ୍ଥିତି ପ୍ରାପ୍ତ ହେବେ। ତେଣୁ କିଂ ପୁନର୍ବ୍ରାହ୍ମଣ ପୁଣ୍ୟା ଭକ୍ତିଆର ଆଦର୍ଶ ଅସ୍ତତା ଅନିତ୍ୟମ ଅସୁକମ ଲୋକମ କିମ୍ବ ପ୍ରାପ୍ୟ ବୋଧ ସମାନ। ଆଉ ବ୍ରାହ୍ମଣମାନଙ୍କ କଥା କ'ଣ କହିବା, ଯେଉଁମାନେ ଉନ୍ନତ ସ୍ଥିତିରେ ଅଛନ୍ତି ସେମାନେ ଏହି ଭୌତିକ ଜଗତରେ ଅନିତ୍ୟ ଲୋକରେ ଆସିକରି ମଧ୍ୟ ଭଗବାନ ଭଜନ କରିକିରି ଆନନ୍ଦରେ ସେମାନେ ରହନ୍ତି ବୋଧ ସମାନ। ମନୋନା ଏ ଅନ୍ତିମ ଶ୍ଳୋକ ହେଉଛି ଏଇଟା ମନୋନା ଭବ ମଦ ବସ୍ତୁ ମଜାଜି ମା ନମସ୍କୁରୁ ମାମି ବସ୍ୟ ସେ ଯୁକ୍ତ ହେବ ମହାତ୍ମାନ ମତ ପାରାୟଣ। ଏ ଶ୍ଳୋକଟି ଦୁଇ ଥର କୁହାଯିବ ଟିକେ ପରିବର୍ତ୍ତନ କରିକିରି, କିନ୍ତୁ ଇଏ ହେଉଛି ଚାରୋଟି ଜିନିଷ ହେଉଛି ସବୁଠାରୁ ବୃହତ୍ତମ ଜ୍ଞାନ। ମନରେ ମୋତେ ଚିନ୍ତା କର, ମୋର ଭକ୍ତ ହୁଅ, ମୋର ପୂଜା କର ଏବଂ ମୋତେ ପ୍ରଣାମ କର। ତେଣୁ ଏଦ୍ୱାରା ନିଶ୍ଚିତ ଭାବେ ଭଗବାନ ପାଖ ଆସିବ। ଏବଂ ଅଷ୍ଟାଦଶ ଅଧ୍ୟାୟ ପଞ୍ଚଷଠି ଶ୍ଳୋକରେ ସେଇଟା କହିବେ, ଆଉ ଥରେ କହିକି କହିବେ ମୁଁ ପ୍ରତିଜ୍ଞା କରି କହୁଛି ଏଇଟା ସତ୍ୟ। ତେଣୁ ଏହିଭଳି ଭାବରେ ଏଇ ତିନୋଟି ଶ୍ଳୋକ ତିନୋଟି ଅଧ୍ୟାୟ ଆଲୋଚନା କଲେ ଆମ କଥା କେଟି ବିଶ୍ରାମ ଦେବା। ଜୟ ଶ୍ରୀ ଗୀତା କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌରଭକ୍ତ କି ଜୟ ଗୌରମାନନ୍ଦେ ଜୟ।